दशम स्कंध 63 अध्याय श्लोक 13। ब्रह्मास्त्रस्य च ब्रह्मास्त्रम् ब्रह्मास्त्रस्य च ब्रह्मास्त्रम् वायव्यस्य च पार्वतम् वायव्यस्य च पार्वतम् आग्नेयस्य च पार्जनम् आग्नेयस्य च पार्जन्यम् नैजं पाशुपतस्य च नैजं पाशुपतस्य च ब्रह्मास्त्रस्य च ब्रह्मास्त्रम् वायव्यस्य च पर्वतम् आग्नेयस्य च पार्जनम् नैजं पाशुपतस्य च ब्रह्मास्त्रस्य च ब्रह्मास्त्रम् वायव्यस्य च पर्वतम् आग्नेयस्य च पार्जनम् नैजं पाशुपतस्य च वायव्यस्य च पर्वतम् आग्नेयस्य च पार्जनम् नैजं पाशुपतस्य च ब्रह्मास्त्रस्य च ब्रह्मास्त्रम् वायव्यस्य च पार्वतम् आग्नेयस्य च पार्जनम् नैजं पाशुपतस्य च ब्रह्मास्त्रस्य च ब्रह्मास्त्रम् वायव्यस्य च पार्वतम् आग्नेयस्य च पार्जनम् नैजं पाशुपतस्य च श्लोकानुवाद। भगवान श्रीकृष्ण गोटे गोटे ब्रह्मास्त्र को अन्य आउ एक ब्रह्मास्त्र द्वारा गोटे वायु अस्त्र को पर्वतास्त्र द्वारा आग्नेयास्त्र को वारुणास्त्र द्वारा एवं देवादिदेव शिवंक पाशुपत्रास्त्र को ताक निजस्व नारायण अस्त्र द्वारा प्रतिरोध करते। हरे कृष्ण पुष्पभक्त सदानंद मातृवृंद आपण मान भाव कथा स्वागत जना जाऊ। वर्तमान पान कराजिव वर्तमान अमृत भागवत कथा अमृत भागवत द्वादश स्कंद 13 अध्याय वर्णना करा जाइछि। जो आम केतर कहिचे जो श्लोक अछि प्रथम नंबर श्लोक यं ब्रह्म वरुणेन्द्र रुद्रमारुत स्तुन्यन्ति दिव्यैस्तभिर्वेदैः साङ्गपदकम्पनिषदैः गायन्ति यं श्यामगः ध्यानावस्थित तद्गतेन मनसा पश्यन्ति यं योगिन यस्यान्तं न विदुसुरासुरगण देवाय तस्मै नमः। ଯେଉଁଭଳି ଭାବରେ ଭଗବାନଙ୍କର ଷଷ୍ଠମାନଙ୍କର ସମୟରେ ଯେଉଁ ଭଗବାନ ଆସିଥିଲେ ଅଜିତ ତାଙ୍କ ସମୟରେ ଯେଉଁ ଲୀଳାଟି କରିଥିଲେ ସମୁଦ୍ର ମନ୍ଥନ ଲୀଳା, ସେ ସମୁଦ୍ର ମନ୍ଥନରେ ଦେବତାମାନେ ଅସୁରମାନେ ମିଳିକି ସେ କ୍ଷୀର ସମୁଦ୍ରରୁ ଅମୃତ ବାହାରିଥିଲା, କିନ୍ତୁ ସେ ଅମୃତକୁ ଅସୁରମାନେ ପାର କରିପାରିଲେ ନାହିଁ, କିନ୍ତୁ ଦେବତାମାନେ ସେଇଟା ପାନ କଲେ। ସେହିଭଳି ଭାବରେ ସୁତ ଗୋସ୍ୱାମୀ ଏଇ ଯେଉଁ ଭାଗବତ କହୁଛନ୍ତି, ସେ ଯେଉଁମାନେ ଏଇ ଭାଗବତ ଶୁଣୁଛନ୍ତି ତାଙ୍କୁ ସେ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ଯେ ଯେମିତି ମୋହିନୀ ଆସିକରି ଭଗବାନଙ୍କର ଏ ଯେଉଁ ମୋହିନୀ ଭଗବାନ ରୂପ ଭଗବାନ ମୋହିନୀ ରୂପ ଧାରଣ କରିକିରି ଏ ଅମୃତକୁ ଦେବତାମାନଙ୍କୁ ଦେଇଥିଲେ, ଅସୁରମାନଙ୍କଠୁ ବଞ୍ଚିତ କରିଥିଲେ। ସେହିଭଳି ଭାବରେ ଏ ଭାଗବତ ରୂପକ ଅମୃତ ଯୁଷ୍ମାକମ୍ ଆପଣମାନେ ପ୍ରାପ୍ତ ହୁଅନ୍ତୁ। ଯେଉଁମାନେ ଭକ୍ତ ନୁହନ୍ତି, ଯେଉଁମାନେ ଅସୁର, ସେମାନେ ଏଇଟା ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଇଏ ଆମ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ, ଆମେ ଏଇ ଭାଗବତ ଅମୃତ ପ୍ରାପ୍ତ ହେଉଛେ ସବୁଦିନେ 8-9 ଅନ୍ତତଃ ପକ୍ଷେ ଘଣ୍ଟାଟେ ପ୍ରାପ୍ତ ହେଉଛି, ଅମୃତ ପାନ ହେଉଛି। ତେଣୁ ଏଇଭଳି ଭାବରେ ବର୍ତ୍ତମାନ ଆମେ ଗତକାଲି ଆମେ କଥା ଯେଉଁ କହିଥିଲେ ସପ୍ତମ ନମ୍ବର ଶ୍ଳୋକରେ, କେତେ ବାର ନମ୍ବର ଶ୍ଳୋକରେ, ପୃଥକ୍ ବିଧାନୀ ପ୍ରାୟୁକ୍ତଂ ପାଣି ପାଣଜ୍ଞ ସ୍ତ୍ରାଣୀ ସାର୍ଘିଣେ ପ୍ରତ୍ୟସ୍ତ୍ରୀ ସମୟମାସ ସାର୍ଙ୍ଗ ପାଣିର ବିସ୍ମିତ। ଏ ଶ୍ଳୋକଟି ଆମେ ଗତକାଲି ଆଲୋଚନା କରୁଥିଲେ। ତେଣୁ ଭଗବାନଙ୍କର କୌଣସି ବିସ୍ମୟ ନାହିଁ, ଭଗବାନଙ୍କର ସବୁକିଛି ଶକ୍ତି ରହିଛି, ସବୁକିଛି ତାଙ୍କର ଐଶ୍ୱର୍ଯ୍ୟ ରହିଛି, ଆମ ପାଇଁ ସବୁକିଛି ବିସ୍ମୟ, ଆମ ପାଇଁ ସବୁକିଛି ବିସ୍ମୟ। ତେଣୁ ଆମେ ବିସ୍ମୟ ଶିଶୁ ସୂଚକ କଥା ସବୁ କଥା କଲି କାଲି କହିଥିଲେ, ବହୁତ ବିସ୍ମୟ କଥା ରହିଛି। କାହାର ମନେ ଅଛି କ'ଣ ସବୁ କହିଥିଲେ ବିସ୍ମୟ ବିଷୟରେ, କାହାର ମନେ ଅଛି କହିପାରିବେ? କଥା କହିଲାବେଳେ ଅନ୍ୟମନସ୍କ ରହିଲେ କେମିତି ଆଉ ମନେ ରହିବ? ସେଇଟା କଥା କହିଲାବେଳେ ଶୁଣିଲେ କାନରେ ପୁରେଇଲେ ସେଇଟା ପଶିବ। ଆମେ ଯଦି ଏକାଧାରେ କେମିତି ହେବ, ଗୋଟେ ପରେ ଗୋଟେ ହେବ ନା? ଆଉ ଅଗ୍ନି ବର୍ଷା ଆସିଲା ମାନେ ବର୍ତ୍ତମାନ ତ ଏଇଟା କୁହାଯିବ, ଏଇଟା ଅଗ୍ନି ବର୍ତ୍ତମାନ ସେ ଶ୍ଳୋକଟି କୁହାଯିବ, ଏଇଟା ତ ମୁଁ ଗତକାଲି କହିନି, ଅବଶ୍ୟ କହିଥିଲି ଅଗ୍ନି ଅସ୍ତ୍ରକୁ ପର୍ଜନ ଅସ୍ତ୍ର ବା ଜଳ ଅସ୍ତ୍ରରେ ସେ କାଟିପାରିବେ। ଭଗବାନ ପାଖରେ ସବୁ ଶକ୍ତି, ବିପରୀତ ବୋଧକ ସବୁ ଶକ୍ତି ରହିଛି, ବିପରୀତ କଥା ଭଗବାନ ପାଇଁ କିଛି ବିସ୍ମୟ ନୁହଁ। ବିସ୍ମୟ ଉପରେ ମୁଁ କହିଥିଲି କିଭଳି ଭାବରେ ଯୁଧିଷ୍ଠିର ମହାରାଜ କହିଥିଲେ, ବିସ୍ମୟ ସବୁଠାରୁ ବିସ୍ମୟକର ବସ୍ତୁ କ'ଣ, କିମ୍ ଆଶ୍ଚର୍ଯ୍ୟମ୍, ଏଇଟା କହିଥିଲି। କିଭଳି ଭାବରେ ଯେଉଁ ରହିଛନ୍ତି କ'ଣ କି ଆଶ୍ଚର୍ଯ୍ୟ, ମହାରାଜ ଯୁଧିଷ୍ଠିର କହିଲେ ଯେ ପ୍ରତିଦିନ ଆମେ ଦେଖୁଛେ ଜୀବମାନେ ମୃତ୍ୟୁବରଣ କରୁଛନ୍ତି, ବିଶେଷ ଭାବରେ ମନୁଷ୍ୟମାନେ, କିନ୍ତୁ ଯେଉଁମାନେ ବଞ୍ଚିକି ରହିଛନ୍ତି ସେମାନେ ଚିନ୍ତା କରୁନାହାନ୍ତି ସେମାନେ ମୃତ୍ୟୁବରଣ କରିବେ ବୋଲି, ଏଇଟା ବଡ଼ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ। ଆଉ କ'ଣ ଆଶ୍ଚର୍ଯ୍ୟ, ଆଉ ଗୋଟେ ଆଶ୍ଚର୍ଯ୍ୟ ମୁଁ କହିଥିଲି ଅଷ୍ଟମ ସ୍କନ୍ଧରେ ଯେଉଁ ଗଜରାଜଙ୍କର ସ୍ତୁତି ଥିଲା, ଯେ ଏହି ବଡ଼ ଆଶ୍ଚର୍ଯ୍ୟ, ଯେଉଁଭଳି ଭାବରେ କୁହାଯାଇଥିଲା କ'ଣ ନା ଇଏ ସବୁ କାରଣର କାରଣ ଯେଉଁ ରହିଛି, ଯେଉଁ ବିଭିନ୍ନ ପ୍ରକାର ଯେଉଁ ଭଗବାନ ହେଉଛନ୍ତି ସବୁ କାରଣର କାରଣ, କିନ୍ତୁ ଅଦ୍ଭୁତ କାରଣ ସେ ଗୋଟେ ବିସ୍ମୟକର। କ'ଣ ସେ ଅଦ୍ଭୁତ କାରଣ, କାହାର ମନେ ଅଛି? ମୁଁ ଗତକାଲି କହିଥିଲି, ତେଣୁ ଏ ଅଦ୍ଭୁତ କାରଣ ହେଉଛି କ'ଣ ନା, ନମୋ ନମସ୍ତେ କ୍ଷୀଳକାରଣାୟ ନିଷ୍କାରଣାୟ ଧୂତକାରଣାୟ ସର୍ବାଗମନାୟ ମହାନବାୟ ନମୋ ଅପବର୍ଗାୟ ପରାୟଣାୟ। ଅଦ୍ଭୁତ କାରଣ ବୋଲି କହିଥିଲି, ଅଦ୍ଭୁତ କାରଣ, କାହାର ମନେ ଅଛି କିଛି ଅଦ୍ଭୁତ କାରଣ କ'ଣ? ସେଇଟା ତ ହେଲା, ଭଗବାନଙ୍କୁ ସବୁ ଆସିଲା ମଞ୍ଜି, ଭଗବାନ ଦୋଷ ପ୍ରଦାନ କରୁଛନ୍ତି, କିନ୍ତୁ ଅଦ୍ଭୁତ କାରଣ କ'ଣ? ଅଦ୍ଭୁତ କାରଣ ଅତି ଅଦ୍ଭୁତ, ଖାଲି ଅଦ୍ଭୁତ ନୁହଁ ଅତି ଅଦ୍ଭୁତ। ଅତି ଅଦ୍ଭୁତ କ'ଣ ସେଇଟା ନା, ଆମେ ଗତକାଲି କହିଥିଲୁ ଶୁଣିଲେ ଏଇଟା ମନେ ରହିବ, ନ ଶୁଣିଲେ କେମିତି ମନେ ରହିବ? ଆମେ ଶୁଣିଲା ବେଳେ ଯେଉଁ କଥା ଚାଲିଥିଲା ବେଳେ ଆମେ ଯଦି ଆମ ମା ମଧ୍ୟ କଥା ହେବା ବା ମନକୁ ଇଆଡ଼େ ସିଆଡ଼େ ବୁଲେଇବା, ତାହେଲେ କେଉଁଠି କଥା ମନେ ରହିବ? ମଥା ମନେ ରହିବ, କାୟ ମନ ବାକ୍ୟରେ ଶ୍ରବଣ କରିବାକୁ ପଡ଼ିବ, ତାହେଲେ ମନେ ରହିବ, ନହେଲେ ମନେ ରହିବ ନାହିଁ, ଟିପିବାକୁ ପଡ଼ିବ, କାଗଜ କଲମ ଧରିକି ଟିପିବାକୁ ପଡ଼ିବ। ସେଇଥିପାଇଁ ଲେଖା ଆରମ୍ଭ ହେଲା, ନହେଲେ ତା ପୂର୍ବରୁ ସବୁ ମନେ ରଖିଦେଉଥିଲେ, ଶୁଣିକରି ମନେ ରଖିଦେଉଥିଲେ। ଇଏ କ୍ଲାସ୍ ଚାଲିଛି, ସବୁ ସବୁ ନୋଟ୍ ସିରିୟସ୍ଲି ନୋଟ୍ ରହିବାକୁ ପଡ଼ିବ ସବୁ ରହିଛି କଥା, ନହେଲେ ଆମେ ଆଜି ଶୁଣିଲେ କାଲି ଭୁଲିଯିବା। ଏ ଅଦ୍ଭୁତ କାରଣ ହେଉଛି ଏଭଳି ଭାବରେ, ଯେମିତି ଗୋଟିଏ କାରଣରୁ ଗୋଟେ କାର୍ଯ୍ୟ ହେଉଛି, ଯେମିତି ତୁଳା, ତୁଳାରୁ ବସ୍ତ୍ର ହେଉଛି ବା ତୁଳାରୁ ସୂତା ହେଉଛି, କିନ୍ତୁ ତୁଳାରୁ ସୂତା ହେଲା ପରେ ଆଉ ତୁଳା ରହୁନାହିଁ, ତୁଳାଟା ନଷ୍ଟ ସୂତାରେ ପରିବର୍ତ୍ତିତ ହୋଇଯାଉଛି, କିନ୍ତୁ ଭଗବାନ ଏଭଳି କାରଣ ସେ ତାଙ୍କଠାରୁ ସବୁକିଛି ଆସିଲେ ମଧ୍ୟ ସେ ସେଇଭଳି ରହୁଛନ୍ତି। ଏଇଟା ହେଉଛି ପୂର୍ଣ୍ଣବଧ ପୂର୍ଣ୍ଣବିଧମ ପୂର୍ଣ୍ଣା ପୂର୍ଣ୍ଣବଧ ଚେତେ, ଇଏ ହେଉଛି ଅଦ୍ଭୁତ କାରଣ, ଅତି ଅଦ୍ଭୁତ। ଏଇଟା ଗଜରାଜ କହିଥିଲେ, ସେଇଟା ଅତି ଅଦ୍ଭୁତ ତ ଚରିତଙ୍କ ସୁମଙ୍ଗଳମ। ସେଇଭଳି ଭାବରେ ଭଗବାନଙ୍କର ଯେଉଁ ଶକ୍ତି ରହିଛି, ଏଇଟାକୁ ଯଦି ଆମେ ସ୍ମରଣ ଚିନ୍ତା କରିବା ଆମେ ବିସ୍ମିତ ହୋଇଯିବା, ଭଗବାନଙ୍କର ଏଭଳି ଶକ୍ତି ରହିଛି, ଆଶ୍ଚର୍ଯ୍ୟଜନକ ଶକ୍ତି ରହିଛି। ଯେତେବେଳେ ସମୁଦ୍ର ମନ୍ଥନ ଯେଉଁ କ'ଣ ସେଇଟା ଯେଉଁ ଯୁଦ୍ଧ ଚାଲିଥିଲା, ଯୁଦ୍ଧ ନୁହଁ ବୃତ୍ରାସୁର ଯେତେବେଳେ ଆସିଥିଲେ, ବୃତ୍ରାସୁର କଥା ମଧ୍ୟ ଗତକାଲି ଆମେ କହିଥିଲେ, ତେଣୁ ସେହି ପ୍ରସଙ୍ଗରେ କୁହାଯାଇଛି ଦେବତାମାନେ ଭଗବାନ ପ୍ରାର୍ଥନା କରୁଛନ୍ତି, ତା ଦେହରେ ସେଠି ଅଭିସ୍ମିତ କଥା ଶ୍ଳୋକଟି କଥାଟି ରହିଛି, ଅଭିସ୍ମିତଂ ତଂ ପରିପୂର୍ଣ୍ଣ କାମ ସ୍ୱନୈବ ଲାଭେନ ସମଂ ପ୍ରଶାନ୍ତଂ ବିନା ପଶୁପତୋ ପରଙ୍ଗି ବାଳିଶ ଷୋଳାଙ୍ଗୁଳେଇ ନାତି ତୀର୍ଥତି ସିନ୍ଧୁ। ଭଗବାନଙ୍କର ଏତେ ଶକ୍ତି ରହିଛି କାରଣ ସେ ପୂର୍ଣ୍ଣ ପରିପୂର୍ଣ୍ଣ କାମ, ତାଙ୍କର କୌଣସି ଆବଶ୍ୟକତା ନାହିଁ, ଅବିସ୍ମିତ ତାଙ୍କର କୌଣସି ବିସ୍ମୟ ନାହିଁ, ପରିପୂର୍ଣ୍ଣ କାମ ସ୍ୱନୈବ ଲାଭେନ ସମଂ ପ୍ରଶାନ୍ତ, ନିଜ ଲାଭରେ ସେ ପୂର୍ଣ୍ଣ ହୋଇକି ରହିଛନ୍ତି, ପ୍ରଶାନ୍ତ ଅବସ୍ଥାରେ ରହିଛନ୍ତି। କିନ୍ତୁ ବିନା ପଶୁପତ ପରଙ୍ଗି ବାଳିଶ, ଯଦି ସେହି ଭଗବାନଙ୍କର ଯଦି ଆମେ ଶରଣ ନ ନେବା ତାହେଲେ କେମିତି ଆମେ ଭବସାଗର ପାର ହେବା। ସୋ ଲାଙ୍ଗୁଳେଇ ନାଚି ତୀର୍ଥ ସିନ୍ଧୁ, କୁକୁର ଲାଙ୍ଗୁଡ଼ ଧରିକିରି ଆମେ ସମୁଦ୍ର ପାର ହୋଇପାରିବା ନାହିଁ। ତେଣୁ ଇଏ ଏଇଭଳି ଭାବରେ ଭାଗବତ ରୂପକ ଅମୃତ ଆମକୁ ଭଗବାନଙ୍କ କୃପାରୁ ଆମେ ପ୍ରାପ୍ତ ହେଉଛେ, ଅମୃତ ପ୍ରାପ୍ତ ହେଉଛେ। ତେଣୁ ଏଇ ବିଷ୍ମ ବିଷୟରେ ଆମେ ଗତକାଲି କହିଥିଲେ, ବିଷ୍ମ ଶୀର୍ଷକ ସବୁ କଥା କହିଥିଲେ, ବହୁତ କଥା ଆମେ ସବୁ କାଲି କହିଥିଲେ। ତେଣୁ ଇଏ ବର୍ତ୍ତମାନ କୁହାଯାଉଛି, ବର୍ତ୍ତମାନ ଶ୍ଳୋକରେ ଆରମ୍ଭ କୁହାଯାଉଛି, ବ୍ରହ୍ମାସ୍ତ୍ରସ୍ୟ ଚ ବ୍ରହ୍ମାସ୍ତ୍ରମ୍। ଇଏ ଏଇ ଯେଉଁ ଯୁଦ୍ଧ ବର୍ଣ୍ଣନା କରାଯାଉଛି ଭଗବାନ କୃଷ୍ଣ ଶଙ୍କର ଏବଂ କୃଷ୍ଣ କୃଷ୍ଣ ଶଙ୍କରସ୍ୟ ଚ ଭଗବାନ ଏବଂ ଶଙ୍କର ଶିବଜୀ ତାଙ୍କ ଭିତରେ ଯୁଦ୍ଧ ଚାଲିଛି। ଇଏ ଅଦ୍ଭୁତ, କାହିଁକି ଅଦ୍ଭୁତ ନା, ଭଗବାନ ଯେଉଁ ଆସନ୍ତି ସିଏ ଭଗବତ ଗୀତାରେ ଭଗବାନ କହିଲେ ପରିତ୍ରାଣାୟ ସାଧୁନାଙ୍କ ବିନାଶାୟ ଚ ଦୁଷ୍କୃତାଂ, ଦୁଷ୍କୃତମାନ ବିନାଶ କରନ୍ତି ବିନାଶ କରେ ଏବଂ ସାଧୁମାନଙ୍କୁ ତ୍ରାଣ କରେ ବା ଆନନ୍ଦ ପ୍ରଦାନ କରେ, କିନ୍ତୁ ଶିବଜୀ ତାଙ୍କର ଭକ୍ତ ତାଙ୍କୁ ବିନାଶ କରିବା ପାଇଁ ଯୁଦ୍ଧ କରୁଛନ୍ତି। ଅବଶ୍ୟ ଭଗବାନ ବିନାଶ କରିବେ ନାହିଁ, କିନ୍ତୁ ଯୁଦ୍ଧ ଚାଲିଛି, ଦେବତାମାନେ ସବୁ ଦେଖୁଛନ୍ତି, ବ୍ରହ୍ମା ଆଦି ଅନ୍ୟମାନେ ସବୁ ରହିଛି, ଇନ୍ଦ୍ର ଇତ୍ୟାଦି ସେ ଗନ୍ଧର୍ବ ଏମାନେ ସବୁ ଦେଖୁଛନ୍ତି। ତେଣୁ ସେମାନେ ମଧ୍ୟ ଆଶ୍ରୟ ଯାଇଯାଉଛନ୍ତି, ଭଗବାନ ତାଙ୍କ ଭକ୍ତଙ୍କ ସହ ଯୁଦ୍ଧ କରୁଛନ୍ତି, ତେଣୁ ଇଏ ଗୋଟେ ଆଶ୍ଚର୍ଯ୍ୟ। ଭଗବାନ ତାଙ୍କୁ ହତ୍ୟା କରିବା ପାଇଁ ସେଇ କ'ଣ ଭାବରେ ଯୁଦ୍ଧ କରୁନାହାନ୍ତି, ଆ ପରେ ସବୁ ବର୍ଣ୍ଣନା କରାଯିବ କିଭଳି ଭାବରେ ଶିବଜୀଙ୍କୁ ଶୁଆଇ ଦେବେ, ସେ ଶିବଜୀଙ୍କୁ ସେ ଶୁଆଇ ଦେବେ। ତେଣୁ ଏଇ ଯେଉଁ ଯୁଦ୍ଧ ଚାଲିଛି, କିଛି ଦିନ କିଛି ସମୟ ଯୁଦ୍ଧ ଚାଲିଲା, ସେଥିରେ ଇଏ ମୁଖ୍ୟ ହେଉଛନ୍ତି ଶିବଜୀ ଏବଂ ଇଏ ଭଗବାନ କୃଷ୍ଣଙ୍କର ଯୁଦ୍ଧ ବିଷୟରେ ବର୍ଣ୍ଣନା କରାଯାଉଛି, କିନ୍ତୁ ଅନ୍ୟ ସବୁ ଯୁଦ୍ଧ ମଧ୍ୟ ଚାଲିଛି, ସେସବୁ ଯୁଦ୍ଧ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ବଳରାମ ଯୁଦ୍ଧ କରୁଥିଲେ କୁମ୍ଭାଣ୍ଡ ଏବଂ ଆଉ ଜଣଙ୍କ ସହିତ ଦୁଇ ଜଣଙ୍କ ସହିତ ଯୁଦ୍ଧ କରୁଥିଲେ, ସେହିଭଳି ଭାବରେ ଭଗବାନ ପୁତ୍ର ସାମ୍ବ କାହା ସହିତ ଯୁଦ୍ଧ କରୁଛନ୍ତି, ପ୍ରଦ୍ୟୁମ୍ନ କାହା ସହିତ ଯୁଦ୍ଧ କରୁଛନ୍ତି, ଏସବୁ ଆ ପୂର୍ବରୁ ବର୍ଣ୍ଣନା କରେ, ଯୁଦ୍ଧ ଚାଲିଛି ସମସ୍ତଙ୍କ ଯୁଦ୍ଧ ଚାଲିଛି, କିନ୍ତୁ ସୁଖଦେବ ଗୋସ୍ୱାମୀ ଏଇଟାକୁ ବର୍ଣ୍ଣନା କରୁଛନ୍ତି, କାରଣ ଇଏ ହେଉଛି ମେନ୍ ଇମ୍ପୋର୍ଟାଣ୍ଟ। ଅନେକ ଯୁଦ୍ଧ ଚାଲିଛି, ଯୋଦ୍ଧାମାନେ ସବୁ ତାଙ୍କ ଭିତରେ ଯୁଦ୍ଧ ଚାଲିଛି, ଯୁଦ୍ଧ କରୁଛନ୍ତି, ଯାହା ଯେତେ ଶକ୍ତି ରହିଛି ଯୁଦ୍ଧ କରୁଛନ୍ତି। ଆ ପୂର୍ବରୁ ବର୍ଣ୍ଣନା କରାଯାଇଥିଲା କିଭଳି ଭଗବାନ ବା ଶିବଜୀ ପ୍ରଥମେ ନ ଆସିକରି ତାଙ୍କର ଅନୁଚରମାନଙ୍କୁ ପଠାଇଥିଲେ, ଭୂତ ପ୍ରେତ ପିଶାଚ ଇତ୍ୟାଦି ସମସ୍ତେ ପଠାଇଥିଲେ, କିନ୍ତୁ ଭଗବାନ ଏଭଳି ଅସ୍ତ୍ର ମାରିଲେ ଭଗବାନ ଚାହୁଁନଥିଲେ ତାଙ୍କୁ ହତ୍ୟା କରିବା ପାଇଁ, ଭଗବାନ ଚାହିଁଥିଲେ ଗୋଟେ ମୁହୂର୍ତ୍ତରେ ସମସ୍ତେ ମୃତ୍ୟୁବରଣ କରିଥାନ୍ତେ, କିନ୍ତୁ ଭଗବାନ ଏଭଳି ଅସ୍ତ୍ର ମାରିଥିଲେ ଯେ ସେମାନେ ଛାଟପିଟି ହୋଇ ପଳାଇଗଲେ, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି। ତେଣୁ ଏଠି ବର୍ତ୍ତମାନ ଯେତେବେଳେ ସେମାନେ ପଳାଇଗଲେ ଶିବଜୀ ନିଜେ ଆସି ଯୁଦ୍ଧ କରୁଛନ୍ତି, ସେଇ ବିଷୟରେ ବର୍ଣ୍ଣନା କରାଯାଉଛି। ତେଣୁ ଅନ୍ୟ ସବୁ ବିଷୟରେ ବର୍ଣ୍ଣନା କରାଯାଇନି, ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଏଇଟାକୁ ଡିଟେଲ ବର୍ଣ୍ଣନା କରାଯାଉଛି। ତେଣୁ ଶିବଜୀ ଯେତେବେଳେ ମାରୁଛନ୍ତି ବ୍ରହ୍ମାସ୍ତ୍ର, ଭଗବାନ ମଧ୍ୟ ବ୍ରହ୍ମାସ୍ତ୍ର ମାରୁଛନ୍ତି, ବ୍ରହ୍ମାସ୍ତ୍ରସ୍ୟ ଚ ବ୍ରହ୍ମାସ୍ତ୍ରମ୍ ଭାଗବତରେ ବର୍ଣ୍ଣନା କରାଯାଏ, ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଯେତେବେଳେ ମହାଭାରତ ଯୁଦ୍ଧ ଶେଷ ହୋଇଗଲା, ଅଷ୍ଟାଦଶ ଦିନ 18 ଦିନ ଧରି କାଳ ଯୁଦ୍ଧ ଚାଲିଲା, ଅଷ୍ଟାଦଶ ଦିନ ଅନ୍ତିମରେ ଯେତେବେଳେ ସବୁ କୌରବ ପକ୍ଷରୁ 11 କୋଣ ସୈନ୍ୟ କେବଳ 3 ଜଣଙ୍କୁ ଛାଡ଼ିଦେଲେ ଆଉ ସବୁ ମୃତ୍ୟୁବରଣ କଲେ, ଦୁର୍ଯ୍ୟୋଧନ ମଧ୍ୟ ମୃତ୍ୟୁବରଣ କରିନଥିଲେ, ସେ ପଳାଇ ଯାଇଥିଲେ, ଲୁଚିକି ରହିଥିଲେ, ଆଉ ଏ 3 ଜଣ ବଞ୍ଚିକିରି ଥିଲେ, କିଏ କିଏ କହିପାରିବେ? ବେଦ ପାଠଶାଳା କିଏ ପାଠ ପଢ଼ିଛନ୍ତି ବା? ଅଶ୍ୱତ୍ଥାମା କୃପାଚାର୍ଯ୍ୟ, ଏ 3 ଜଣ ଏଗାର ଅକ୍ଷଣୀ ସୈନ୍ୟରେ ତିନି ଜଣ ବଞ୍ଚିଥିଲେ। ଦୁର୍ଯ୍ୟୋଧନ ସେ ସମୟରେ ମୃତ୍ୟୁବରଣ କରିନଥିଲେ, କିନ୍ତୁ ଘାଇଲା ହୋଇକି ପଡ଼ିଥିଲେ, ତାଙ୍କ ଜଙ୍ଘ ଭାଙ୍ଗି ଦେଇଥିଲେ। କାରଣ ସେ କହିଥିଲେ ଏଇ ଜଙ୍ଘରେ ବସିବା ପାଇଁ କହୁଥିଲେ ଦ୍ରୌପଦୀଙ୍କୁ, ତେଣୁ ଭୀମ ପ୍ରତିଜ୍ଞା କରିଥିଲେ ତୁମର ଜଙ୍ଘକୁ ମୁଁ ମୋର ଗଦା ବସିବ ସେଠି, ଏ ଗଦାରେ ତାକୁ ଇଏ କରିଦେଲେ। ସେ କିନ୍ତୁ ମୃତ୍ୟୁବରଣ କରୁନଥିଲେ କାହିଁକି ନା, ତାଙ୍କର ଗୋଟେ ରହିଛି କାରଣ, ସେ କାହିଁକି ମୃତ୍ୟୁବରଣ କରୁନଥିଲେ ନା, ସିଏ ଏକ ସମୟରେ ଦୁଃଖ ଏବଂ ସୁଖ ଏକ ସମୟରେ ଦୁଇଟା ଜିନିଷ ପ୍ରାପ୍ତ ହେଲେ ସେ ମୃତ୍ୟୁବରଣ କରିବେ। ଜଣେ ଯେତେବେଳେ ଦୁଃଖରେ ରହୁଛି ସେ ସୁଖ ପ୍ରାପ୍ତ ହୋଇପାରୁନାହିଁ, ଜଣେ ଯେତେବେଳେ ସୁଖ ପ୍ରାପ୍ତ ହେଉଛି ସେ ଦୁଃଖ ପ୍ରାପ୍ତ ହୋଇପାରୁନାହିଁ। ଭୌତିକ ଜଗତ ଏହିଭଳି ଭାବେ ରହିଛି, କିନ୍ତୁ ଏକା ସମୟରେ କେମିତି ଦୁଇଟା ଜିନିଷ ଆସିବ, ତେଣୁ ସେ ମୃତ୍ୟୁବରଣ କରୁନଥିଲେ। ଯାହା ହେଉ, ଏଇ ଯେଉଁ ବଞ୍ଚିଥିଲେ ଅଶ୍ୱତ୍ଥାମା, କୃତବର୍ମା, ଇଏ ହେଉଛି ଯାଦବ ସୈନ୍ୟ, କୃତବର୍ମା ଯାଦବ ସୈନ୍ୟ ଭଗବାନଙ୍କ ସୈନ୍ୟ। ବର୍ତ୍ତମାନ ସେ ଆସି ଯୁଦ୍ଧ କରୁଛନ୍ତି ଭଗବାନଙ୍କ ସହିତ, ଏଇ ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି ସିଏ, କିନ୍ତୁ ସେଠି କୌରବ ପାଖରେ ରହିକରି ଭଗବାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ ବା ପାଣ୍ଡବମାନଙ୍କ ସହ ବିରୁଦ୍ଧରେ ଯୁଦ୍ଧ କରୁଥିଲେ, କିନ୍ତୁ ସେ ବଞ୍ଚିଥିଲେ। ଏବଂ କୃପାଚାର୍ଯ୍ୟ, ତାଙ୍କର ଆଚାର୍ଯ୍ୟ ଯିଏ କୃପାଚାର୍ଯ୍ୟ, ସେ ବଞ୍ଚିଥିଲେ। ତେଣୁ ସେ ତିନି ଜଣ ଯାଇକରି କହିଲେ, ଦୁର୍ଯ୍ୟୋଧନଙ୍କୁ କହିଲେ ଯେ ଅଶ୍ୱତ୍ଥାମା କହିଲେ ମୋତେ ଇଏ କରନ୍ତୁ, ସେନାପତି କରନ୍ତୁ। ଏ ଯେଉଁ 18 ଦିନ କାଳ ଯୁଦ୍ଧ ଚାଲିଲା, ପାଣ୍ଡବମାନଙ୍କ ପାଖରେ ଜଣେ ସେନାପତି ରହିଥିଲେ, ସେ ହେଉଛନ୍ତି ଧୃଷ୍ଟଦ୍ୟୁମ୍ନ, ଦ୍ରୌପଦୀଙ୍କ ପୁତ୍ର। କିନ୍ତୁ ଆଙ୍କର ସେନାପତି ବଦଳି ବଦଳି ଚାଲୁଥିଲେ। ପ୍ରଥମେ ଭୀଷ୍ମ ଥିଲେ, 10 ଦିନ ଧରି ସେ ବି ସେନାପତିତ୍ୱ କାର୍ଯ୍ୟ କରିଥିଲେ, ତାପରେ ସେ ମୃତ୍ୟୁ ଶଯ୍ୟାଶାୟୀ ହେଲେ। ତାହାପରେ ଦ୍ରୋଣାଚାର୍ଯ୍ୟ ଆସିଲେ, ଦ୍ରୋଣାଚାର୍ଯ୍ୟ 5 ଦିନ କରିକି ସେ ସେନାପତି ଥିଲେ, ଯୁଦ୍ଧ କରୁଥିଲେ, କିନ୍ତୁ ତାପରେ ସେ ମୃତ୍ୟୁବରଣ କଲେ। ତାପରେ ଆସିଲେ କର୍ଣ୍ଣ, ଆସିଲେ 2 ଦିନ ଧରି ସେ ଯୁଦ୍ଧ କଲେ, ଯୁଦ୍ଧ ସେନାପତିତ୍ୱ କରିଥିଲେ, ସେ ମଧ୍ୟ ମୃତ୍ୟୁବରଣ କଲେ ବା ଅର୍ଜୁନଙ୍କ ଦ୍ୱାରା। ଆଉ 18 ଦିନ ଆସିଲେ କିଏ, ଶଲ୍ୟ, ଶଲ୍ୟ ଆସିକରି ସେ ସେନାପତି ହୋଇଥିଲେ। ଏଇଭଳି ଭାବରେ ସେନାପତି ପରିବର୍ତ୍ତିତ ହେଉଥିଲା, ତେଣୁ ଅଶ୍ୱତ୍ଥାମା କହିଲେ ମୋତେ ସେନାପତି କରନ୍ତୁ, ବର୍ତ୍ତମାନ ମୁଁ ପାଣ୍ଡବମାନଙ୍କୁ ହତ୍ୟା କରିବି। ଏଇଭଳି ଭାବରେ ଦୁର୍ଯ୍ୟୋଧନ ତାଙ୍କୁ ସେନାପତି କଲେ, ଯୁଦ୍ଧ ଶେଷ ହୋଇଗଲା। ସେ ରାତିର କଥା, ତାଙ୍କୁ ସେନାପତି କଲେ, ସେ ରାତିରେ ଆସିଲେ, ରାତିରେ ଆସିଲେ ପାଣ୍ଡବ ଶିବିରରେ। ଗୋଟିଏ ଅକ୍ଷଣୀ ସୈନ୍ୟ ବଞ୍ଚିଥିଲେ ପାଣ୍ଡବମାନଙ୍କ ପକ୍ଷରୁ, ଯେଉଁ 7 ଅକ୍ଷଣୀ ସୈନ୍ୟରୁ ଗୋଟିଏ ଅକ୍ଷଣୀ ସୈନ୍ୟ ବଞ୍ଚିଥିଲେ, ତାଙ୍କର ସମସ୍ତ ସୈନ୍ୟ ମୃତ୍ୟୁବରଣ କରିଥିଲେ। କିନ୍ତୁ ଭଗବାନ ଏଭଳି ବ୍ୟବସ୍ଥା କରିଥିଲେ, ପାଣ୍ଡବମାନଙ୍କୁ ନେଇ ଚାଲିଯାଇଥିଲେ କୌରବମାନଙ୍କ କ୍ୟାମ୍ପକୁ ନେଇଯାଇଥିଲେ। ଏହିସବୁ ଘଟଣା ସବୁ ରହିଛି, ମହାଭାରତରେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ କ'ଣ କଲେ, ଅଶ୍ୱତ୍ଥାମା, କୃପାଚାର୍ଯ୍ୟ ଏବଂ କୃତବର୍ମା ଆସିଲେ, ଏମାନେ ପ୍ରବେଶ କଲେ, ଏମାନେ ସବୁ ରାତିରେ ଶୟନ କରିଥିଲେ। ଏମାନେ ଜିତି ଯାଇଛନ୍ତି, ଆଉ ଯୁଦ୍ଧ ଶେଷ ହୋଇଗଲା, ରାତିରେ ଯୁଦ୍ଧ ହୁଏ ନାହିଁ, ଏବଂ ସେମାନେ ତ ସବୁ ମୃତ୍ୟୁବରଣ କରିଥିଲେ। ତେଣୁ ଇଏ କ'ଣ କଲେ ନା, ପଶିକିରି ସମୁଦ୍ର ହତ୍ୟା କରିବା ଆରମ୍ଭ କଲେ। ଏସବୁ କଥା ରହିଛି। ଏବଂ ଦ୍ରୌପଦୀଙ୍କୁ ମଧ୍ୟ ହତ୍ୟା, ଦ୍ରୌପଦୀଙ୍କ ପୁତ୍ର ଯେଉଁ ରହିଛନ୍ତି ଧୃଷ୍ଟଦ୍ୟୁମ୍ନଙ୍କୁ ମଧ୍ୟ ହତ୍ୟା କଲେ, ଏବଂ ପାଣ୍ଡବ 5 ପୁଅ ଯେଉଁ ରହିଛନ୍ତି ତାଙ୍କର, ତାଙ୍କୁ ହତ୍ୟା କରିକିରି ସେସବୁ ନେଇକରି ତାଙ୍କର ମୁଣ୍ଡକୁ ନେଇକରି ଯାଇ ପହଞ୍ଚିଗଲେ ଦୁର୍ଯ୍ୟୋଧନଙ୍କ ପାଖରେ। ଦୁର୍ଯ୍ୟୋଧନଙ୍କ ପାଖରେ ଯେତେବେଳେ କହିଲେ ମୁଁ ପାଣ୍ଡବମାନଙ୍କୁ ହତ୍ୟା କରି ତାଙ୍କ ମସ୍ତକୁ ଆଣିକି ଆସିଛି, ସେ କହିଲେ କୃଷ୍ଣ କେଉଁଠି ଥିଲେ, କାରଣ ସେ ଜାଣିଛନ୍ତି କୃଷ୍ଣ ଅଛନ୍ତି ମାନେ। ଆଉ ପୂର୍ବରୁ ଗୋଟେ ଘଟଣା ହୋଇଥିଲା ମହାଭାରତ ଯୁଦ୍ଧରେ, ଅନ୍ତିମ ଦିନ କ'ଣ ହୋଇଥିଲା ନା, ଯେଉଁ ରହିଛନ୍ତି କୌରବମାନଙ୍କର ମା ଗାନ୍ଧାରୀ, ସିଏ କହିଲେ ଦୁର୍ଯ୍ୟୋଧନଙ୍କୁ କହିଲେ, ପୁତ୍ର ତୁ ବସ୍ତ୍ର ଉଲଗ୍ନ ହୋଇକି ମୋ ସାମ୍ନାରେ ଆସି ମୁଁ ଚକ୍ଷୁ ଖୋଲିଦେବି, ତୋର ଶରୀର ଭଦ୍ର ହୋଇଯିବ, ତୋ ଶରୀରରେ ଆଉ କିଛି ଆଘାତ ହେବ ନାହିଁ, ଏଭଳି ଭାବରେ କହିଥିଲେ। କିନ୍ତୁ ସେହିଭଳି ଭାବରେ ଦୁର୍ଯ୍ୟୋଧନ ଯେତେବେଳେ ଯାଉଥିଲେ, ସେହି ସମୟରେ ଭଗବାନ ଆସି ପହଞ୍ଚିଗଲେ, ଭଗବାନ ଯାହା ଚାହିଁବେ ତାହା ହିଁ ହେବ, ଆମେ ଯାହା ଚାହିଁବା ହେବ ନାହିଁ। ତେଣୁ ଭଗବାନ ଆସି କହିଲେ, ଏ ଦୁର୍ଯ୍ୟୋଧନ ତୁମେ ଏଭଳି ଭାବରେ ଉଲଗ୍ନ ହୋଇକି ଯାଉଛ ନା, ମୋତେ ମା କହିଛନ୍ତି ନା, ମା କହିଲେ ବି କ'ଣ, ତୁମେ ଛୋଟ ଖଣ୍ଡେ ଇଏ ପିନ୍ଧ, ଜାଙ୍ଘିଆ ଖଣ୍ଡେ ପିନ୍ଧ, ଏଇଭଳି ଭାବରେ ତାଙ୍କୁ କହିଦେଲେ। ତେଣୁ ସିଏ ପିନ୍ଧିଲେ, ଅଣ୍ଡରୱେର୍ ଗୋଟେ ପିନ୍ଧିକିରି ଗଲେ। ତେଣୁ ତାଙ୍କର ଯେତେବେଳେ ମା ଦେଖିଦେଲେ ଗାନ୍ଧାରୀ, ସେ କହିଲେ ଦୁର୍ଯ୍ୟୋଧନ ମୁଁ ତୁମକୁ କହିଥିଲି ଉଲଗ୍ନ ହୋଇ ଆସିବା ପାଇଁ, ଏଭଳି ଭାବେ ପୁଣି ନା ସେ ଏଇଭଳି ଭାବେ ଘଟଣା ହୋଇଛି। ତେଣୁ ସେ ଗାନ୍ଧାରୀ ଜାଣିଲେ ଭଗବାନଙ୍କର ଇଚ୍ଛା ତାହା ହେବ, ତେଣୁ ଆଉ ସବୁ ଅଙ୍ଗ ବଜ୍ର ହୋଇଯାଇଥିଲା, କିନ୍ତୁ ସେଇ ଜଙ୍ଘ ପୋର୍ସନ୍ଟି ରହିଯାଇଥିଲା, ୱିକ୍ ହେଇକି ରହିଥିଲା। ତେଣୁ ଯେତେବେଳେ ଅନ୍ତିମରେ ଯୁଦ୍ଧ ହେଲା, ଭୀମ ଏବଂ ଦୁର୍ଯ୍ୟୋଧନଙ୍କ ଭିତରେ ଯୁଦ୍ଧ ହେଲା, ଗଦା ଯୁଦ୍ଧ ହେଲା, ଦୁଇଜଣ ଯାକ କାହିଁରେ କ'ଣ ପରାକ୍ରମ ରହିଛନ୍ତି। ଭୀମଙ୍କର ଶରୀର ବଳ ରହିଛି, କିନ୍ତୁ ଦୁର୍ଯ୍ୟୋଧନଙ୍କର ଏ ଯେଉଁ ଗଧା ଯୁଦ୍ଧରେ ରହିଛି ତାଙ୍କର ମାନେ ଏକ୍ସପର୍ଟିଜ୍ ରହିଛି, କାରଣ ସେ ବଳରାମ ଠାରୁ ଶିକ୍ଷା କରିଥିଲେ, କେହି କାହାକୁ ହାରେଇ ପାରୁନାହାନ୍ତି ଏଭଳି ଭାବରେ ରହିଛି। ଏବଂ ସେଠି ମଧ୍ୟ ଆସି ବଳରାମ ପହଞ୍ଚି ଯାଇଥିଲେ, ବଳରାମ ଆସି ପହଞ୍ଚି ଯାଇଥିଲେ। ତାପରେ ଭଗବାନ କୃଷ୍ଣ ଗୋଟେ ଇଙ୍ଗିତରେ ଦେଖାଇଦେଲେ, ଜଙ୍ଘକୁ ହାତ ମାରିକି ଦେଖାଇଦେଲେ ଇଙ୍ଗିତରେ। ତେଣୁ ଭୀମ ସେଇଠି ଗୋଟେ ଗଧା ପ୍ରହାର କଲେ, ତା'ର ଜଙ୍ଘରେ ଯଦି ଗଧା ପ୍ରହାର କଲେ ସେଇଠି ସେ ପଡ଼ିଗଲା। ଏଇଭଳି ଭାବରେ ବଳରାମ ଚାହିଁଲେ ଭୀମକୁ ହତ୍ୟା କରିବା ପାଇଁ, ଏଇଭଳି ଭାବରେ କଥା ସବୁ ରହିଛି ମହାଭାରତରେ। ତେଣୁ ଏସବୁ କଥା ବଳରାମକୁ ତାଙ୍କୁ ବୁଝାଇଲେ, ଭଗବାନ କୃଷ୍ଣ ବୁଝାଇଲେ। ସେ ବୁଝାଇଲା ପରେ ସେ ଚାଲିଗଲେ, ପୁଣି ସେ ଯାଇଥିଲେ କ'ଣ ତୀର୍ଥଯାତ୍ରା କରିବା ପାଇଁ, ତୀର୍ଥଯାତ୍ରାରୁ ଫେରିକି ଆସିକରି ଏଇଭଳି ଭାବରେ ଘଟଣା ଦେଖିଲେ ପୁଣି ଚାଲିଗଲେ। ତେଣୁ ଏଇଭଳି ଭାବରେ କଥା ରହିଛି ଯେ ସେ ଆସିଲେ ପାଣ୍ଡବ ଅର୍ଜୁନ ଦୁର୍ଯ୍ୟୋଧନ ପଚାରିଲେ କୃଷ୍ଣ କେଉଁଠି ଥିଲେ, ହଁ ସିଏ ଆଉ କିଛି କହିଲେ ନାହିଁ। ତେଣୁ ସେ ଦେଖିଲେ, କହିଲେ ମୋତେ ସେ ମସ୍ତକ ଦେଖାଅ ତ ଦେଖିବା କେମିତି ମୁଁ ସେ ପାଣ୍ଡବମାନଙ୍କ ମସ୍ତକ ନାହିଁ। ସେ ଜାଣିଲେ, ସେ ମସ୍ତକୁ ଚିପିଦେଲେ ସେ ଇଏ ହେଇଗଲା, ଚିପିଦେଲା ଏତେ ତାଙ୍କ ଶକ୍ତି ଥିଲା, ଚିପିଦେଲା ସେଟା ସବୁ ଇଏ ହେଇଗଲା, ଫୁସ୍ଫୁସ୍ ହେଇଗଲା। ତେଣୁ ସେ ଜାଣିଲେ ତାଙ୍କ ପୁତ୍ରମାନଙ୍କର ମସ୍ତକୁ ଆଣି ଦେଇଛନ୍ତି ବୋଲି। ତେଣୁ ତାଙ୍କ ଯେଉଁ ଆନନ୍ଦରେ ଥିଲେ, ଯେତେବେଳେ ଜାଣିଲେ ଇଏ ତାଙ୍କର ପୁତ୍ରମାନେ ମୃତ୍ୟୁବରଣ କଲେ ବୋଲି, ସେଥିରେ ସେ ଦୁଃଖିତ ହୋଇଗଲି, ଦୁଃଖିତ ହୋଇଗଲେ। ତେଣୁ ଏକା ସମୟରେ ହର୍ଷ ଏବଂ ଶୋକ ଆସିବାରୁ ସେ ମୃତ୍ୟୁବରଣ କଲେ। ମୃତ୍ୟୁବରଣ କରିବା ପୂର୍ବରୁ ସେ ଯେଉଁ ରହିଛନ୍ତି ଅଶ୍ୱତ୍ଥାମାଙ୍କୁ ଅଭିଶାପ ଦେଲେ, ଏଭଳି ଅଭିଶାପ ଦେଲେ କହିକିରି, ତାହେଲେ ଅଭିଶାପ ପାଇକିରି ଆସିଲା ଅଶ୍ୱତ୍ଥାମା ଆସିଲା। ତେଣୁ ଅଶ୍ୱତ୍ଥାମା ଏଣେ ଯେତେବେଳେ ରାତି ପାଇଗଲା, ଦେଖିଲା ବେଳକୁ ଏଇଭଳି ଭାବ ରହିଛି, କ'ଣ ଗୋଟେ ଅଭିଶାପ ଦେଲେ ତାଙ୍କୁ, ଗୋଟେ ଅଭିଶାପ ଦେଲେ। ତେଣୁ ଏ ଯେଉଁ ହେଇକିରି ସକାଳୁ ଉଠିଲା ବେଳକୁ ଦ୍ରୌପଦୀ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ, ଶିବିରରେ କ୍ରନ୍ଦନ ଆସିଗଲେ, ସବୁ ଏକ ଅକ୍ଷଣିଶନ ମୃତ୍ୟୁବରଣ କରିଛନ୍ତି। ଏବଂ ଦ୍ରୌପଦୀ କ୍ରନ୍ଦନ କରି ଦେଖି ତାଙ୍କ ପାଞ୍ଚ ପୁତ୍ରକୁ ହତ୍ୟା କରାଯାଇଛି। ଏଇଭଳି ଭାବରେ କ୍ରନ୍ଦନ ଚାଲିଛି, ଅର୍ଜୁନ ଆସି ପହଞ୍ଚିଗଲେ, ଭଗବାନ ତାଙ୍କୁ ନେଇଯାଇଥିଲେ କୌରବ ଶିବିରକୁ, ସକାଳେ ଆସି ପହଞ୍ଚିଲା ବେଳକୁ ଦେଖିଲା ବେଳକୁ ଏଇଭଳି ଭାବରେ ଘଟଣା ହୋଇଛି। ତେଣୁ ଅର୍ଜୁନ ଶପଥ କଲେ ଯେ ତୁମର ଯେଉଁ ତୁମକୁ ଏଇଭଳି ଭାବରେ ଯେଉଁ ବ୍ୟବସ୍ଥା କରିଛି, ମୁଁ ତାଙ୍କର ମସ୍ତକୁ ଆଣି ତୁମ ପାଖକୁ ପ୍ରଦାନ କରିବି, ଏଇଭଳି ଭାବରେ କହିଥିଲେ। ତେଣୁ ସେ ଚାଲିଗଲେ ଅର୍ଜୁନ ଏବଂ ଭଗବାନଙ୍କ ସହିତ ଗଲେ, ସେଇ ଅଶ୍ୱତ୍ଥାମା ପଛରେ ଗଲେ। ଅଶ୍ୱତ୍ଥାମା ଧାଇଁଲା, ଅଶ୍ୱତ୍ଥାମା ଯେତେବେଳେ ଧାଇଁଲା ସେହି ସମୟରେ ଭଗବାନ ଅର୍ଜୁନ ମିଶିକିରି ଯାଉଛନ୍ତି, ଅର୍ଥରେ ଯାଉଛନ୍ତି ରଥରେ। ତେଣୁ ତାପରେ ଇଏ କ'ଣ କଲା, ଅଶ୍ୱତ୍ଥାମା ଅନ୍ୟ କୌଣସି ଉପାୟ ନଥିଲା, ସେଠି ଗୋଟେ ବ୍ରହ୍ମାସ୍ତ୍ର ଛାଡ଼ିଥିଲା, ସେ ବ୍ରହ୍ମାସ୍ତ୍ର ଗୋଟେ ଛାଡ଼ିଥିଲା। ଇଏ ଯେଉଁ ରହିଛନ୍ତି ପାଣ୍ଡବମାନେ ଏବଂ କୌରବମାନେ ତାଙ୍କୁ ଶିକ୍ଷା କରିଥିଲେ, ଦ୍ରୋଣାଚାର୍ଯ୍ୟଙ୍କଠାରୁ ଶିକ୍ଷା କରିଥିଲା ବେଳେ ସେ ଯେଉଁ ବ୍ରହ୍ମାସ୍ତ୍ର ଏଇଟାକୁ ଜ୍ଞାନଟାକୁ କାହାକୁ ଦେଇନଥିଲେ, ସିଏ ଦ୍ରୋଣାଚାର୍ଯ୍ୟ କାହାକୁ ଦେଇନଥିଲେ, କେବଳ ଅର୍ଜୁନକୁ ଦେଇଥିଲେ, ଅର୍ଜୁନକୁ ଦେଇଥିଲେ ଏବଂ ଅଶ୍ୱତ୍ଥାମାଙ୍କୁ ମଧ୍ୟ ଦେଇଥିଲେ। କିନ୍ତୁ ଅଶ୍ୱତ୍ଥାମାଙ୍କୁ ଏ ବ୍ରହ୍ମାସ୍ତ୍ରକୁ କେମିତି ପ୍ରତିହତ କରିବାକୁ ପଡ଼ିବ ସେ ଜ୍ଞାନ ଦେଇନଥିଲେ। ଇଏ ଖାଲି ବ୍ରହ୍ମାସ୍ତ୍ର ମାରିବା ଜାଣିଛି, କିନ୍ତୁ ପ୍ରତିହତ କେମିତି କରାଯିବ ସେଇଟା ଜାଣିନଥିଲେ। କିନ୍ତୁ ଅର୍ଜୁନ ଦୁଇଟା ଯାକ ଜିନିଷ ଜାଣିଥିଲେ, ଅର୍ଜୁନକୁ ବହୁତ ଭଲ ପାଉଥିଲେ ଦ୍ରୋଣାଚାର୍ଯ୍ୟ। ଏ ବହୁତ ଘଟଣା ସବୁ ହୋଇଛି, ଆ ଭିତରେ ପୂର୍ବରୁ ସବୁ ଘଟଣା ମହାଭାରତରେ ବର୍ଣ୍ଣନା କରାଯାଇଛି। ତେଣୁ ଆମର କହିବାର ଉଦ୍ଦେଶ୍ୟ ହେଉଛି, ଏଇ ଯେଉଁ ବ୍ରହ୍ମାସ୍ତ୍ର ମାରିଲେ ଅର୍ଜୁନ ଜାଣିପାରିଲେ ନାହିଁ କ'ଣ ହେଲା, ଏଭଳି ଭାବରେ ସବୁ ଚାରିଆଡ଼େ ଛାଇ ହୋଇଗଲା, ସବୁ ଅନ୍ଧକାର ଛାଇ ହୋଇଗଲା, ଅଗ୍ନି ସବୁ ଚାରିଆଡ଼େ ବିକ୍ଷିପ୍ତ ହୋଇଗଲା, ଏଭଳି ଭାବରେ ସବୁ ଘଟଣା ଦେଖିକରି ଇଏ ଜାଣିପାରିଲେ ନାହିଁ କ'ଣ ଘଟଣା ଏଇଟା। ତେଣୁ ସେ ଆଜି ଭଗବାନ ପ୍ରାର୍ଥନା କରୁଛନ୍ତି, ବହୁତ ସୁନ୍ଦର ଭାବରେ ପ୍ରାର୍ଥନା କରୁଛନ୍ତି ଅର୍ଜୁନ। ତେଣୁ ଭଗବାନ କହିଲେ, ଅର୍ଜୁନ ଇଏ ବର୍ତ୍ତମାନ ଇଏ ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ର ଛାଡ଼ିଛି, ସମଗ୍ର ପୃଥିବୀକୁ ପ୍ରଳୟ କରିଦେବ, ସିଏ ଗୋଟିଏ ବ୍ରହ୍ମାସ୍ତ୍ର ସମଗ୍ର ବିଶ୍ୱକୁ, ଖାଲି ପୃଥିବୀ ନୁହଁ ସମଗ୍ର ବିଶ୍ୱକୁ ପ୍ରଳୟ କରିଦେବ, ନଷ୍ଟ କରିଦେବ ବିଶ୍ୱକୁ। ତେଣୁ ଭଗବାନ ଅର୍ଜୁନକୁ କହିଲେ, ତୁମେ ଏଭଳି ଭାବରେ ଅସ୍ତ୍ର ମାରିବ ଯେ ଅସ୍ତ୍ରକୁ ପ୍ରତିହତ କରିବ। ତେଣୁ ଅର୍ଜୁନ ଜାଣିଥିଲେ ସେ ଅସ୍ତ୍ର କେମିତି ପ୍ରତିହତ କରିବାକୁ ପଡ଼ିବ, ତେଣୁ ସେ ବ୍ରହ୍ମାସ୍ତ୍ର ମାରିକିରି ତାକୁ ପ୍ରତିହତ କଲେ, ସେ ବ୍ରହ୍ମାସ୍ତ୍ରକୁ ପ୍ରତିହତ କଲେ। କଲା ପରେ ତାପରେ ଅଶ୍ୱତ୍ଥାମାଙ୍କୁ ଗଲେ ଧରିବା ପାଇଁ, ହଁ ଅଶ୍ୱତ୍ଥାମାଙ୍କୁ ଧରିକିରି ଆଣିଲେ। ତେଣୁ ଭଗବାନ କହୁଛନ୍ତି ତୁମେ ପ୍ରତିଜ୍ଞା କରିଛ ତାଙ୍କ ମସ୍ତକୁ ହତ୍ୟା କରିବା ପାଇଁ, ତୁମେ ହତ୍ୟା କରେ ତାକୁ, ଏଇଭଳି ଭାବରେ କଥା କହିଲେ। କିନ୍ତୁ ଅର୍ଜୁନ ତାଙ୍କୁ ହତ୍ୟା କଲେ ନାହିଁ, କରିକିରି ତାଙ୍କୁ ବାନ୍ଧିକିରି ଆଣିଲେ, ବାନ୍ଧିକି ଯେତେବେଳେ ଆଣିଲେ ପାଣ୍ଡବ ଶିବିରକୁ ଆଣିଲେ, ବାନ୍ଧିକି ବନ୍ଧକ ଅଣା ହେଇଛି, ତେଣୁ ଯେତେବେଳେ ଦେଖିଲେ ଦ୍ରୌପଦୀ ଦେଖିଲେ, ଦ୍ରୌପଦୀ ଦେଖିକିରି ଦ୍ରୌପଦୀଙ୍କ ପାଞ୍ଚ ପୁତ୍ର ମୃତ୍ୟୁବରଣ କରିଛନ୍ତି, ଦ୍ରୌପଦୀଙ୍କର ମହିମା ବର୍ଣ୍ଣନା କରାଯାଇଛି ଭାଗବତରେ, ମହାଭାରତରେ ମଧ୍ୟ ବର୍ଣ୍ଣନା କରାଯାଇଛି। ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ସେ କହୁଛନ୍ତି, ସେ ଯେତେ ଦେଖିଲେ ତାଙ୍କ ଗୁରୁପୁତ୍ର ଏଇ ଦ୍ରୌପଦୀଙ୍କର ମହିମା ସେଥିରେ ବର୍ଣ୍ଣନା କରାଯାଇଛି। ସେ କହୁଛନ୍ତି କ'ଣ ନା, ମୁଞ୍ଚ ମୁଞ୍ଚ ତାକୁ ତାକୁ ବନ୍ଦୀ କରି ରଖି ତାକୁ ଖୋଲି ଦିଅ, ବନ୍ଦୀ କରି ରଖିଛ, ସେ ଗୁରୁପୁତ୍ର ତୁମର, ତାଙ୍କୁ କିଭଳି ଭାବେ ତୁମେ ବନ୍ଦୀ କରି ରଖିଛ, ଏଇଭଳି ଭାବରେ ସବୁ କହିଲେ। ଦ୍ରୌପଦୀ ଦ୍ରୌପଦୀଙ୍କର ପାଞ୍ଚ ପୁତ୍ର ମୃତ୍ୟୁବରଣ କରିଛନ୍ତି, ସେ ହତ୍ୟା କରିଛି, କିନ୍ତୁ ତଥାପି ସେ ତାଙ୍କୁ ଦେଖିଲେ ଯେତେବେଳେ ଏହି ଦ୍ରୌପଦୀଙ୍କର ମହାନତା ବର୍ଣ୍ଣନା କରାଯାଇଛି। ଉବାଚା ସହନ୍ତସ୍ୟ ବନ୍ଧନାୟନଂ ସତି ମୁଚ୍ୟତାଂ ମୁଚ୍ୟତାଂ ମେଷ ବ୍ରାହ୍ମଣ ନିତରାଂ ଗୁରୁ। ତାଙ୍କ ଗୁରୁପୁତ୍ରଙ୍କୁ ଯେତେବେଳେ ବନ୍ଦୀ ହେବାର ଦେଖିଲେ ତାଙ୍କର ତାଙ୍କର କ୍ରୋଧ ଆସିଲା ନାହିଁ, ଇଏ ମହାନତା, ଦ୍ରୌପଦୀଙ୍କର ମହାନତା ଏଇଭଳି ଭାବରେ। ଆମର ଯଦି କିଏ ଏଭଳି ଭାବରେ କରିଥାନ୍ତା ସାଙ୍ଗେ ହତ୍ୟା କର, ଏଭଳି ଭାବରେ କହିଥାନ୍ତି, କିନ୍ତୁ ଦ୍ରୌପଦୀ ସେ କହିଲେ ଆଙ୍କୁ ଖୋଲି ଦିଆଯାଉ, ମୁଚ୍ୟତାଂ ମୁଚ୍ୟତାଂ ଏସ ବ୍ରାହ୍ମଣ ନିତରାଂ ଗୁରୁ। ଇଏ ବ୍ରାହ୍ମଣ ସମସ୍ତଙ୍କ ଗୁରୁ, ଇଏ ବ୍ରାହ୍ମଣ ଚାରି ବର୍ଣ୍ଣ ଭିତରେ ଯେଉଁ ବ୍ରାହ୍ମଣ ରହିଛନ୍ତି ଉନ୍ନତ ସ୍ତରରେ ରହିଛନ୍ତି, ସମସ୍ତଙ୍କ ଗୁରୁ ସିଏ ବ୍ରାହ୍ମଣ। ଏଇଭଳି ଭାବରେ ଯେତେବେଳେ କହିଲେ ତାଙ୍କୁ ପୁଣି ଖୋଲି ଦିଆଗଲା। ଏ ଘଟଣା ଭାଗବତରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଆମେ ଖାଲି ଏତିକି କହିବା, ଏଇଭଳି ଭାବରେ ଦ୍ରୌପଦୀ ଯେଉଁ ଅର୍ଜୁନଙ୍କୁ କଥା କହିଥିଲେ ସେଥିରେ ସବୁ କଥା କହିଥିଲେ କ'ଣ କ'ଣ ନା, ଧର୍ମ୍ୟଂ ନ୍ୟାୟଂ ସକରୁଣଂ ନିର୍ବଲିକ୍ୟଂ ସମଂ ମହତ୍ ରାଜା ଧର୍ମସୂତ୍ର ଆଜ୍ଞା ପ୍ରତିନନ୍ଦ ବଚୌଡ଼ିଯାହା। ସେ ଯେଉଁ କଥା ସବୁ କହିଥିଲେ ଦ୍ରୌପଦୀଙ୍କର କେତେ ମହାନ କଥା, ଧର୍ମଟା କ'ଣ ସେ ଶିକ୍ଷା ଦେଇଛନ୍ତି, ଧର୍ମ୍ୟଂ ନ୍ୟାୟଂ କେଉଁଟା ନ୍ୟାୟ, ଏଇଟା ଅନ୍ୟାୟ ହେବ ବୋଲି ସେ କହିଲେ, ତାଙ୍କୁ ହତ୍ୟା ବନ୍ଧନ କଲେ ସେଇଟା ଅନ୍ୟାୟ ହୋଇଗଲା ବୋଲି କହିଲେ, ନ୍ୟାୟ ବିଷୟରେ କହିଲେ, ଏବଂ କରୁଣପୂର୍ଣ୍ଣ କଥା କହିଲେ, କରୁଣା ତାଙ୍କୁ ପ୍ରଦର୍ଶନ କଲେ ସକରୁଣଂ ନିର୍ବଲିକଂ, ନିର୍ବଲିକଂ କହିଲେ କୌଣସି ଡୁପ୍ଲିସିଟି ନଥିଲା, ନିର୍ବଲିକମ୍ ନିର୍ବଲିକମ୍ ଏବଂ ସମଂ ସମଂ କହିଲେ ସମାନ, ଇଏ ଗୋଟେ ଧର୍ମର ଗୋଟେ ଅଙ୍ଗ, ଆମେ ଯେମିତି ଚିନ୍ତା କରୁଛେ ଆମକୁ ଅନ୍ୟମାନେ ବ୍ୟବହାର କରିବେ ଆମେ ତାଙ୍କୁ ସେହିଭଳି ଭାବେ ବ୍ୟବହାର କରିବା, ଏ ଧର୍ମର ଗୋଟେ ମୁଖ୍ୟ ଅଙ୍ଗ ଏଇଟା ଗୋଟେ ରହିଛି ସମଂ। ଭଗବତ ଗୀତାରେ ଭଗବାନ କହିଲା ନା, ସମଂ ଯେଉଁ ପଶ୍ୟତି ଯେଉଁ ସମଂ ଯେଉଁ ପଶ୍ୟତି ଯେଉଁ ଅର୍ଜୁନ ସୁଖଂ ବା ଯଦି ବା ଦୁଃଖଙ୍କ ସହଯୋଗୀ ପରମତ, ଯେଉଁମାନେ ଅନ୍ୟମାନଙ୍କୁ ସମାନ ଭାବେ ଦର୍ଶନ କରନ୍ତି ସେ ଯେକୌଣସି ପରିସ୍ଥିତି ସିଏ ହେଉଛି ମୋର ସବୁଠାରୁ ବହୁତ ଅତିପ୍ରିୟ। ସମଂ ଯେଉଁ ପଶ୍ୟତି ଅର୍ଜୁନ ସୁଖଂ ବା ଯଦି ବା ଦୁଃଖଙ୍କ ସହଯୋଗୀ ପରମତ, ସିଏ ହେଉଛି ମୋର ଶ୍ରେଷ୍ଠ ଭକ୍ତ, ସହଯୋଗୀ ପରମ ସେ ଭକ୍ତ ଯୋଗୀ ଶ୍ରେଷ୍ଠ ସିଏ। ସପ୍ତ ଭଗବତ ଗୀତାରେ ଷଷ୍ଠ ଅଧ୍ୟାୟରେ ଧ୍ୟାନ ଯୋଗ ବିଷୟରେ ଏଇଟା କହୁଛନ୍ତି। ଅର୍ଜୁନ ଯେତେବେଳେ ଶୁଣିଲେ ସେ ପ୍ରଭୁ ଯୋୟଂ ଯୋଗ ତୁହା ପ୍ରୋକ୍ତ ସାମ୍ୟନ ମଧୁସୂଦନ ଏତଶ୍ୟାମ ନ ପଶ୍ୟାମି ଚଞ୍ଚଳସ୍ଥା ସ୍ଥିତି ସ୍ଥିରମ୍, ପ୍ରଭୁ ଆପଣ ଯେଉଁ ସମ ବୋଲି କହିଲେ ସମ ବ୍ୟବହାର କରିବା ପାଇଁ ଏଇଟା ମୁଁ ଦେଖିପାରୁନାହିଁ, କାରଣ ମନଟା ହେଉ ଚଞ୍ଚଳ, ଚଞ୍ଚଳ ହିଁ ମନ କୃଷ୍ଣ ପ୍ରମାଦି ବଳବ ଦୃଢ଼ ତସ୍ୟାଂ ନିଘଂ ମନି ବାୟୁ ରିବ ସୁଦୁଷ୍କରମ୍, ଏଇଟା ବାୟୁକୁ ଯେଉଁଭଳି ଭାବେ ନିୟନ୍ତ୍ରଣ କରିବା ବହୁତ କଷ୍ଟ, ସେଇଭଳି ଭାବେ ମନକୁ ନିୟନ୍ତ୍ରଣ କରିବା କଷ୍ଟ, ତେଣୁ ଭଗବାନ ତାର ଉତ୍ତର ସବୁ ଦେଇଛନ୍ତି, ଏ କଥା ସବୁ ରହିଛି। ଏଇ ସମାନ ବ୍ୟବହାର କରିବା ପାଇଁ ଯେତେବେଳେ କହିଲେ ଅର୍ଜୁନ କହିଲେ ନା ଏଇଟା ସମ୍ଭବ ନୁହଁ, ଦୁଇ ଦିନ ବା ତିନି ଦିନ ଧରିକି ଜଣେ ସମାନ ବ୍ୟବସ୍ଥାକୁ ବ୍ୟବହାର କରିପାରିବ କିନ୍ତୁ ସବୁବେଳେ ପାଇଁ କରିପାରିବ ନାହିଁ, ଏବଂ ଭଗବାନ କହିଲେ ସିଏ ହେଉଛି ସବୁଠାରୁ ଶ୍ରେଷ୍ଠ ଯୋଗୀ ଯିଏ ସମାନ ଭାବରେ ବ୍ୟବହାର କରନ୍ତି। ସେ ସମ ବିଷୟରେ ଏଠି ମଧ୍ୟ ଦ୍ରୌପଦୀକୁ ସମାନ ମହତ୍ ଏବଂ ମହତ୍ କଥା ସବୁ କହିଛନ୍ତି। ତେଣୁ ଏ ଯେଉଁ ଛଅଟି କଥା କହିଛନ୍ତି, ବହୁତ ମହତ୍ କଥା ସବୁ କହିଛନ୍ତି। ଏସବୁକୁ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ସଂକ୍ଷେପରେ, ଏଇଟାକୁ ସୁତ ଗୋସ୍ୱାମୀ କହୁଛନ୍ତି। ଏସବୁ ଶୁଣିକରି ରାଜା ଧର୍ମସୂତ ରାଜ୍ଞା ପ୍ରତିନନ୍ଦ ବଚଦିଜ, ରାଜା କହିଲେ ଏ ଯୁଧିଷ୍ଠିର ମହାରାଜ, ସେ ତାଙ୍କୁ କଲେ, ସେଇଟାକୁ ପ୍ରଶଂସା କଲେ, ଦ୍ରୌପଦୀ କଥାକୁ ପ୍ରଶଂସା କଲେ, ସେ ମଧ୍ୟ ସେଇଟାକୁ ସମ୍ମତି ପ୍ରଦାନ କଲେ, ତାଙ୍କୁ ଖୋଲି ଯାଉ ଧର୍ମରାଜ ସିଏ। କିନ୍ତୁ ଭୀମ ଭଗବାନ ମଧ୍ୟ ଏଭଳି ଭାବରେ କଥା କହିଲେ, ଭୀମ କହିଲେ ତାଙ୍କୁ ଖୋଲି ଦିଆଯିବ, ଇଏ ଆତତାୟୀ, ଏ ଶୟନ କରିଥିଲା, ଛୋଟ ପିଲାଙ୍କୁ ହତ୍ୟା କରିଛି, ଆକୁ ବର୍ତ୍ତମାନ ସେ ନିଜେ ଚାଲିଲେ ହତ୍ୟା କରିବା ପାଇଁ, କିଛି ଶୁଣିଲେ ନାହିଁ। ତେଣୁ ଭଗବାନ ସେଠି ଚତୁର୍ଭୁଜ ମୂର୍ତ୍ତି ଧାରଣ କଲେ, ଚତୁର୍ଭୁଜ ମୂର୍ତ୍ତି ଧାରଣ କରିକିରି ଦୁଇ ହାତରେ ଭୀମକୁ ଅଟକାଇଲେ, ଆଉ ଦୁଇ ହାତରେ କହୁଛନ୍ତି ଅର୍ଜୁନ, କହୁଛନ୍ତି ଅର୍ଜୁନ, କୁରୁ ପ୍ରତି ସୁତଂ ସତ୍ୟଂ ଯତ୍ତତ୍ ସନ୍ତୋଷତା ପ୍ରିୟଂ ପ୍ରିୟଂ ଚ ଭୀମସେନ୍ୟସ୍ୟ ବା ପାଞ୍ଚଲ ମହିମେବ ଚ। ସେ କହୁଛନ୍ତି ଅର୍ଜୁନ, ତୁମେ ପ୍ରତିଶ୍ରୁତି ଦେଇଥିଲ, ପ୍ରତିଜ୍ଞା କରିଥିଲ ଯେ ତାଙ୍କର ମସ୍ତକୁ ଆଣିବ ବୋଲି, ତାଙ୍କୁ ମୋତେ ହତ୍ୟା କରିବା ପାଇଁ ଏଭଳି ଭାବରେ, ଏବଂ ଯତ୍ତତ୍ ସାନ୍ତ୍ୱତା ପ୍ରିୟମ, ତୁମର ଦ୍ରୌପଦୀଙ୍କୁ ଯେତେବେଳେ ସାନ୍ତ୍ୱନା ପ୍ରଦାନ କରିଥିଲ ଏ କଥା କହିଥିଲ, ତୁମେ ସେଇଟା ପ୍ରତିଶ୍ରୁତିକୁ କାର୍ଯ୍ୟ କର, କୁରୁ ପ୍ରତିଶ୍ରୁତଂ ସତ୍ୟଂ ସତ୍ୟରେ ପରିଣତ କର, ଏବଂ ପ୍ରିୟଂ ଚ ଭୀମସେନସ୍ୟ, ଏବଂ ଏଇଭଳି ଭାବେ ତାଙ୍କୁ ହତ୍ୟା କଲେ ଭୀମଙ୍କୁ ମଧ୍ୟ ସେ ପ୍ରିୟ ହେବ, ମାନେ ତୁମର ସେ କାର୍ଯ୍ୟଟା ଭୀମଙ୍କୁ ପ୍ରିୟ ହେବ, ଭୀମ ଚାହୁଁଛନ୍ତି ହତ୍ୟା କରିବା ପାଇଁ, ଏବଂ ପାଞ୍ଚାଳିଆ ମହେମେବ ଚ, ପାଞ୍ଚାଳୀଙ୍କୁ ମଧ୍ୟ ଦ୍ରୌପଦୀଙ୍କୁ ମଧ୍ୟ ତାଙ୍କୁ ସିଏ ବି ସୁଖ ପ୍ରାପ୍ତ ହେବେ, ଏବଂ ମୁଁ ମଧ୍ୟ ସୁଖ ପ୍ରାପ୍ତ ହେବି, ତୁମକୁ ହତ୍ୟା କର, ଏଇଭଳି ଭାବରେ କହିଲେ। ଏଇଭଳିଆ ଯେତେ କହିଲେ, ଇଏ ଗୋଟେ ବଡ଼ ଦ୍ୱନ୍ଦ୍ୱର ପରିସ୍ଥିତି ଆସିଗଲା, କ'ଣ କରିବେ କ'ଣ କରିବେ, ଏ ସାଧାରଣ କଥା ନୁହଁ। ତେଣୁ ଏଇଠି କହୁଛନ୍ତି ଇଏ କ'ଣ କଲେ, ଅର୍ଜୁନ ସହସା ଜ୍ଞାୟ, ଅର୍ଜୁନ ଭଗବାନ ଭକ୍ତ ଯିଏ, ତାଙ୍କର ବିଚକ୍ଷଣ ବୁଦ୍ଧି, ବିଚକ୍ଷଣ ବୁଦ୍ଧି, ସେ ଜାଣିପାରିଲେ କ'ଣ ଘଟଣାରେ କ'ଣ କରାଯିବ। ହରେ ହାର୍ଦ୍ଧ ମଥାସିନା, ହରେଙ୍କର ହୃଦୟ, ଭଗବାନ କ'ଣ ଚିନ୍ତା କରୁଛନ୍ତି, ଭଗବାନଙ୍କର ହୃଦୟରେ କ'ଣ ଚିନ୍ତା କରୁଛନ୍ତି, ସେ ଶ୍ରେଷ୍ଠ ଭକ୍ତ ଯିଏ ସେ ଜାଣନ୍ତି ଭଗବାନ କ'ଣ ଚାହାନ୍ତି, ଅର୍ଜୁନ ଜାଣିପାରିଲେ ହରେ ହାର୍ଦ୍ଧା, ଭଗବାନଙ୍କର କ'ଣ ହୃଦୟରେ କ'ଣ ଚିନ୍ତା କରୁଛନ୍ତି ଅର୍ଜୁନ ଜାଣିପାରିଲେ। ତେଣୁ ସେ କ'ଣ କଲେ, ମଥାସିନା ମର୍ଣ୍ଣିଂ ଜହାର ମୂର୍ଦ୍ଧନ୍ୟଂ ଦ୍ୱିଜସ୍ୟ ସହ ମୂର୍ଦ୍ଧଜମ୍, ଅର୍ଜୁନ ଜାଣିପାରିଲେ ଭଗବାନ କ'ଣ ଚାହୁଁଛନ୍ତି, ଆମେ ଜାଣିପାରିବା ନାହିଁ, ଅର୍ଜୁନ ଜାଣିପାରିଲେ କ'ଣ କଲେ, ସିଏ ନା ତାଙ୍କର ମସ୍ତକରେ ଯେଉଁ ମଣିଟା ଥିଲା, ଅଶ୍ୱତ୍ଥାମାଙ୍କର ମସ୍ତକରେ ମଣି ଥିଲା, ତେଣୁ ମଣିକି କ'ଣ କଲେ, ମଣିକୁ ଏଭଳି ଭାବରେ ତାଙ୍କର ମସ୍ତକରେ ଇଏ ସାହାଯ୍ୟରେ କ'ଣ କ'ଣ ଛୁରୀ ସାହାଯ୍ୟରେ ସେ ମଣିକୁ ଇଏ କରିଦେଲେ, କାଢ଼ିନେଲେ, ମୂର୍ଦ୍ଧନ୍ୟା ତାଙ୍କର ମସ୍ତକକୁ, ତାଙ୍କର ମସ୍ତକରେ ଯେଉଁ କେଶ ରହିଛି କେଶ ସହିତ ସେ ମଣିକୁ ଛିନ୍ନ କରିଦେଲେ, ଦ୍ୱିଶ ଛଅ ମୂର୍ଦ୍ଧଜମ କେଶ ସହିତ ଛିନ୍ନ କରିଦେଲେ, ଏଇଭଳି ଭାବରେ ତା'ର ମଣିଟି ନେଇଗଲେ, ତା'ର ମସ୍ତକରେ ଗୋଟେ ମଣି ଥିଲା, ଇଏ ରହିଛନ୍ତି ଯେଉଁ ରହିଛନ୍ତି ଅଶ୍ୱତ୍ଥାମା, ଇଏ ବର୍ତ୍ତମାନ ବଞ୍ଚିଛନ୍ତି, ବର୍ତ୍ତମାନ ବଞ୍ଚିଛନ୍ତି, ଏବଂ ଆ ପର ଯେଉଁ ମନୁ ଆସିବ, ବର୍ତ୍ତମାନ କେଉଁ ମନୁଙ୍କ ସମୟ ଚାଲିଛି, ବୈବସ୍ୱତ ମନୁ, ପ୍ରତି ମନୁଙ୍କର ଏକସ୍ତରୀ ଦିବ୍ୟ ଯୁଗ, ଆ ପରେ ଯେଉଁ ବର୍ତ୍ତମାନ ଅଠେଇଶତମ କଳି ଚାଲିଛି, ଆ ପରେ ଅଣତିରିଶତମ ଦିବ୍ୟ ଯୁଗ ଆରମ୍ଭ ହେବ, ଏଇଭଳି ଭାବରେ ଏକସ୍ତରୀ ଦିବ୍ୟ ଯୁଗ ସରିଲା ପରେ ଅଷ୍ଟମ ମନୁଙ୍କର ସମୟ ଆସିବ, ସେହି ମନୁଙ୍କ ସମୟରେ ଇଏ ଜଣେ ହେବେ ସପ୍ତର୍ଷି, ହେବେ ସପ୍ତର୍ଷି, ସାତ ଜଣ ଋଷି ଅଛନ୍ତି, ଇଏ ଜଣେ ହେବେ, ଏଇଟା ବର୍ଣ୍ଣନା କରାଯାଇଛି ଭାଗବତ ଅଷ୍ଟମ ସ୍କନ୍ଧରେ, ଏଇଟା କଥା ବର୍ଣ୍ଣନା କରାଯାଇଛି ଅଶ୍ୱତ୍ଥାମା। ତେଣୁ ଯାହା ବି ହେଉ, ଏଇଭଳି ଭାବରେ କହି ତାଙ୍କୁ ବିଦାୟ କରିଦେଲେ, ବିଦାୟ କରିଦେଲା ପରେ ତାପରେ କ'ଣ ହେଲା ନା, ସେ ଯେଉଁ ଗଲେ ସେ ସବୁ ଚିନ୍ତା କରୁଛନ୍ତି ଯେ ବର୍ତ୍ତମାନ କ'ଣ କରାଯିବ ପାଣ୍ଡବମାନଙ୍କୁ, କି ତାଙ୍କର ସବୁ ଇଏ ହେଇଗଲା ସବୁ ହେଇକରି ବହୁତ ମନ ଦୁଃଖ ଏସବୁ ହେଇକରି ଚିନ୍ତା କରୁଛନ୍ତି କ'ଣ କରିବେ ଅର୍ଜୁନ। ବର୍ତ୍ତମାନ ପୁଣି ଗୋଟେ ବ୍ରହ୍ମାସ୍ତ୍ର ମାରିଲେ ଅଶ୍ୱତ୍ଥାମା, କାହାକୁ ମାରିଲେ ନା ସେ ଜାଣିଲେ ପାଣ୍ଡବ ପାଞ୍ଚ ଜଣ ବଞ୍ଚିଛନ୍ତି ଏବଂ ଉତ୍ତରାଙ୍କ ଗର୍ଭରେ ତାଙ୍କର ବଂଶଧର ବଞ୍ଚିଛନ୍ତି, ଏତିକି ଜାଣିଲେ। ତେଣୁ ଏଭଳି ଭାବରେ ବ୍ରହ୍ମାସ୍ତ୍ର ମାରିଲେ ସେ ପାଞ୍ଚ ଜଣଙ୍କୁ ହତ୍ୟା କରିବେ ଏବଂ ତାଙ୍କର ଗର୍ଭରେ ଥିବା ସନ୍ତାନକୁ ହତ୍ୟା କରିବେ। ଏଇଭଳି ଭାବରେ ବର୍ଣ୍ଣନା ଭଗବାନ ଯେତେବେଳେ ଫେରୁଛନ୍ତି, ଫେରିବା ପାଇଁ ବସିଛନ୍ତି, ମହାଭାରତ ଯୁଦ୍ଧ ସରିଗଲା, ଏସବୁ ଘଟଣା ହୋଇଗଲା, ତାପରେ ଭଗବାନ ରଥରେ ବସି ଯିବା ପାଇଁ ବସୁଛନ୍ତି, ସେହି ସମୟରେ ଉତ୍ତରା ଆସି ପହଞ୍ଚିଗଲେ। ଉତ୍ତରା ଧାଇଁ ଧାଇଁକିରି ଆସୁଛନ୍ତି, ପାହି ପାହି ମହାଯୋଗିନ୍ ଦେବ ଦେବ ଜଗତପତେ ନାନ୍ୟଙ୍ଗ ତୋ ଅଭୟଙ୍କ ପଶ୍ୟେ ଯତ୍ର ମୃତ୍ୟୁ ପରସ୍ପରମ। ଅନ୍ୟମାନେ ପାଣ୍ଡବ ପାଞ୍ଚ ଜଣ ରହିଛନ୍ତି, ସେ କାହାକୁ ପାଖକୁ ଗଲେ ନାହିଁ ରକ୍ଷା କରିବା ପାଇଁ, ଭଗବାନ ପାଖକୁ ଗଲେ। ଭଗବାନ ଯାଉଛନ୍ତି କେଉଁଠିକି ନା ଦ୍ୱାରକା ଯିବା ପାଇଁ ଇଏ ହେଇଯାଇଛନ୍ତି, ରେଡ଼ି ହେଇଯାଇଛନ୍ତି, ରଥରେ ବସି ଯିବା ପାଇଁ ଆରମ୍ଭ ହେଇଯାଇଛି, ଯାଉଛନ୍ତି ଯିବା ପାଇଁ ଆରମ୍ଭ ହେଉ, ସେହି ସମୟରେ ଆସି ପହଞ୍ଚିଗଲେ। ଧାଇଁ ଧାଇଁକି ଆସୁଛନ୍ତି, ପାହି ପାହି ମହାଯୋଗିନ୍ ଦେବ ଦେବ ଜଗତପତେ ନାନ୍ୟଙ୍ଗ ତୋ ଦଭୟଙ୍କ ପଶ୍ୟେ ଯତ୍ର ମୃତ୍ୟୁ ପରସ୍ପରମ। ହେ ପ୍ରଭୁ ମୋତେ ରକ୍ଷା କରନ୍ତୁ, ପାହି ପାହି ମହାଯୋଗିନ୍, ଆପଣ ମହାଯୋଗୀ ଏବଂ ଦେବତାମାନଙ୍କ ଦେବତା, ଆପଣ ଜଗତର ପତି, ଯଦି ଭଗବାନ କହିବେ ତୁମର ସବୁ ଅଛନ୍ତି କ'ଣ ଶ୍ୱଶୁର ହରିକା ଅଛନ୍ତି ସେମାନେ ତାଙ୍କୁ ସେମାନେ ବହୁତ ମହାଯୋଦ୍ଧା ଯୋଦ୍ଧା ସବୁ ସେମାନେ ନା ନା ନାନ୍ୟଙ୍କ ତ ଦଭୟଙ୍କ ପଶ୍ୟେ, ଆପଣଙ୍କୁ ଛଡ଼ା ଆଉ କାହାକୁ ମୁଁ ଦେଖିପାରୁନାହିଁ ଯେ ଅଭୟ ପ୍ରଦାନ କରିବ, ଯତ୍ର ମୃତ୍ୟୁ ପରସ୍ପରମ। ଏ ଭୌତିକ ଜଗତ ଏଭଳି ରହିଛି, ଜଣେ ଅନ୍ୟ ଜଣଙ୍କ ମୃତ୍ୟୁର କାରଣ ହେଉଛି, ମୃତ୍ୟୁ ପରସ୍ପରମ। ଏଇଭଳି ଭାବରେ ଯେତେବେଳେ କହିଲେ ଭଗବାନ ସେଇ ରଥରେ ରହିଛନ୍ତି, ରଥରେ ରହିଛନ୍ତି କିନ୍ତୁ ଗୋଟେ ରୂପରେ ଭଗବାନ ତାଙ୍କର ଗର୍ଭରେ ପ୍ରବେଶ କଲେ, କ'ଣ ଉତ୍ତରାଙ୍କ ଗର୍ଭରେ ପ୍ରବେଶ କରିକିରି ରକ୍ଷା କଲେ। ଯେଉଁ ତାଙ୍କ ପୁତ୍ର ରହିଛନ୍ତି, ତାଙ୍କ ପୁତ୍ର, ତାଙ୍କ ଯାହା ନାମ ହେବ ପରୀକ୍ଷିତ, ପରୀକ୍ଷିତଙ୍କ ପାଖାପାଖି ସେତେବେଳେ 10 ମାସ ହେଇଯାଇଥିଲା ଏବଂ ସେ ଭଗବାନ ଦେଖିଲେ। ହଁ ସେ ଯେଉଁ ବାଣ ମାରିଥିଲେ ପାଞ୍ଚ ଜଣ ପାଣ୍ଡବ ପାଞ୍ଚ ଜଣ ମାନ କିଛି ଜାଣିପାରୁନାହାନ୍ତି କ'ଣ ହେଉଛି କ'ଣ ହେଉଛି, କିନ୍ତୁ ଇଏ ଉତ୍ତରା ଭଗବାନ ପ୍ରାର୍ଥନା କଲେ ସେ ରକ୍ଷା କଲେ, କିନ୍ତୁ ପାଣ୍ଡବମାନେ ଭଗବାନ ପ୍ରାର୍ଥନା କରିନାହାନ୍ତି, କିନ୍ତୁ ଭଗବାନ ଏଭଳି ବ୍ୟବସ୍ଥା କଲେ ସେ ଯେଉଁ ବ୍ରହ୍ମାସ୍ତ୍ର ଛାଡ଼ିଥିଲେ ପାଣ୍ଡବମାନଙ୍କ ପାଖକୁ ସେଇଟାକୁ ବ୍ୟର୍ଥ କରିଦେଲେ ଏବଂ ଆଙ୍କର ଗର୍ଭରେ ପ୍ରବେଶ କଲେ। ଉତ୍ତରାଙ୍କ ଗର୍ଭରେ ପ୍ରବେଶ କରିକିରି ଗଧା ବୁଲେଇ ବୁଲେଇକିରି ସେ ଯେଉଁ ବ୍ରହ୍ମାସ୍ତ୍ରକୁ ନଷ୍ଟ କରିଦେଲେ ଏବଂ ଇଏ ମୃତ୍ୟୁବରଣ କରିଥିଲେ, କିନ୍ତୁ ତାଙ୍କୁ ସେ ଜୀବନଦାନ ଦେଲେ, ଭଗବାନ ତାଙ୍କୁ ଜୀବନଦାନ ଦେଲେ। ଏ ଭାଗବତ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ପରୀକ୍ଷିତ ମହାରାଜ ଗର୍ଭ ଭିତରେ ଭଗବାନଙ୍କୁ ଦର୍ଶନ କରିଥିଲେ। ଏ ଯେଉଁ ଘଟଣାଟି ଘଟିଲା ଦ୍ରୌପଦୀ ଜାଣିପାରିଲେ, ଦ୍ରୌପଦୀ ନୁହଁ କୁନ୍ତୀ ଜାଣିପାରିଲେ, କୁନ୍ତୀ ଦେବୀ। ତେଣୁ ସେ ଭଗବାନ ପ୍ରାର୍ଥନା କଲେ। ଏ ଘଟଣା ପରେ କୁନ୍ତୀ ଦେବୀ 26 ଶ୍ଳୋକରେ ଭଗବାନ ପ୍ରାର୍ଥନା କରିଛନ୍ତି, ନମସ୍ତେ ପୁରୁଷଙ୍କାଦ୍ୟମ ଈଶ୍ୱର ପ୍ରକୃତି ପରମ ଅଲକ୍ଷ୍ୟଙ୍କ ସର୍ବଭୂତାନାମ ଅନ୍ତର୍ବହି ଅବସ୍ଥିତମ। ଏ ଘଟଣାଟି ଦେଖିଲେ, ତେଣୁ ସେ ପ୍ରାର୍ଥନା କଲେ। କୁନ୍ତୀ ଦେବୀ ତାଙ୍କ ପିଉସୀ ହେବେ କିନ୍ତୁ ପ୍ରାର୍ଥନା କଲେ। ଏହିସବୁ ଘଟଣା ସବୁ ରହିଛି। ଆମର କଥା ହେଉଛି ଏ ଯେଉଁ ବ୍ରହ୍ମାସ୍ତ୍ର, ବ୍ରହ୍ମାସ୍ତ୍ର ଯେମିତି ବର୍ତ୍ତମାନ ଯୁଗରେ ଯେଉଁ ଆଟମ୍ ବମ୍ ପଡ଼ୁଛି, ଆଟମ୍ ବମ୍ ସବୁ ରେଡ଼ି ହେଇକି ରହିଛି, ଟିକିଏ କ'ଣ ଅବସ୍ଥା ହେଇଗଲେ ଆଟମ୍ ବମ୍ ପଡ଼ିବ, ଏସବୁ ପୃଥିବୀ ଧ୍ୱଂସ ହେଇଯିବ, ଏଭଳି ଭାବରେ ଘଟଣା ରହିଛି। ପ୍ରଭୁପାଦ ମହାରାଜ ଆ ଉପରେ ବହୁତ କଥା କହିଛନ୍ତି, କିନ୍ତୁ ଯାହା ବି ହେଉ ଏଇଭଳି ଭାବରେ ଆମେ ଦେଖିବା ଭଗବାନ ଏଇ ଯେଉଁ ବ୍ରହ୍ମାସ୍ତ୍ର ସଚ ବ୍ରହ୍ମାସ୍ତ୍ରମ ଶିବଜୀ ଯେତେବେଳେ ବ୍ରହ୍ମାସ୍ତ୍ର ଛାଡ଼ୁଛନ୍ତି, ଭଗବାନ ଆଉ ଗୋଟେ ବ୍ରହ୍ମାସ୍ତ୍ରରେ ତାକୁ ପ୍ରତିହତ କରୁଛନ୍ତି। ବ୍ରହ୍ମାସ୍ତ୍ରରେ ଆଉ ଗୋଟେ କେମିତି ପ୍ରତିହତ ହେବ ସେ ଆମକୁ ବର୍ତ୍ତମାନ ଯୁଗରେ ବୈଜ୍ଞାନିକମାନେ ସେଇଟା ଜାଣିନାହାନ୍ତି। ଜଣେ ଯଦି ବ୍ରହ୍ମାସ୍ତ୍ର ଛାଡ଼ିଲେ ତାକୁ କେମିତି ପ୍ରତିହତ କରାଯିବ ସେଇଟା ସେ ଜାଣିନାହାନ୍ତି, କେହି ଏପର୍ଯ୍ୟନ୍ତ କେହି ଜାଣିନାହାନ୍ତି ସେଇଟା। ଏଇଭଳି ଭାବରେ ଅବସ୍ଥା ରହିଛି ପୃଥିବୀର ଅବସ୍ଥା ଏଇଭଳି ଭାବରେ, କିନ୍ତୁ ପୃଥିବୀ ଧ୍ୱଂସ ହେବ ନାହିଁ କାରଣ ଭଗବାନଙ୍କ ଇଚ୍ଛାରେ ସବୁ ହେଉଛି, ଏମିତି କିଛି ନୁହଁ। ଭଗବାନ ଚିନ୍ତା କରିଛନ୍ତି, ଗୋଟେ ଭଗବାନ ବ୍ୟବସ୍ଥା କରିଦେଇଛନ୍ତି, କିଭଳି ଭାବରେ କ'ଣ ହେବ ଲକ୍ଷ ଲକ୍ଷ କୋଟି କୋଟି ବର୍ଷ ପରର କଥା ବର୍ଣ୍ଣନା କରାଯାଇଛି ଭାଗବତମରେ। ଭଗବାନ ସବୁ ପ୍ଲାନ୍ ରହିଛି, ମାଷ୍ଟର ପ୍ଲାନ୍। ଏ କଳିଯୁଗ 432,000 ବର୍ଷ ଧରି ଚାଲିବ, ମାତ୍ର 5,500 ବର୍ଷ ଯାଇଛି, ଆହୁରି ରହିଛି 426,500 ବର୍ଷ ରହିଛି। କଳିଯୁଗ ସରିଲା ପରେ ପ୍ରଳୟ ଟିକିଏ ସାମାନ୍ୟ ପ୍ରଳୟ ହେବ, ତାପରେ ସତ୍ୟଯୁଗ ଆରମ୍ଭ ହେବ। କଳ୍କି ଆସିବେ, କଳ୍କି ଆସିବେ, ଏଇ ସେଇ ସମ୍ବଲପୁରରୁ ଆସିବେ। ମେଚନି ବହ ନିଧନେ କଳୟ ଶିକର ବାଳମ ଧୂମକେ ତୁମି ବକିମପି କରାଳମ କେଶବ ଧୃତ କଳ୍କି ଶରୀର ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ। ସେ ପ୍ରଳୟ କରିବେ, କଳ୍କି ଆସିକି ଭଗବାନ ସମ୍ବଲପୁରରୁ ଆସିବେ। ପ୍ରଭୁପାଦ ମହାରାଜ କହିଛନ୍ତି ସମ୍ବଲ ଗ୍ରାମସ୍ୟ ବିଷ୍ଣୁ ଯଶସ, ବିଷ୍ଣୁ ଯଶଙ୍କ ପୁତ୍ର ରୂପରେ ଆସିବେ ଏବଂ ଗୋଡ଼ାରେ ଖଣ୍ଡା ଧରିକିରି ସମୁଦ୍ର ହତ୍ୟା କରିବେ। ଏହିଭଳି ଭାବେ ଭଗବାନ କଳ୍କି ଆସିବେ। କିନ୍ତୁ ଏହିଭଳି ଭାବରେ କଳିଯୁଗ ଶେଷ ହେଲା ପରେ ସତ୍ୟଯୁଗ ଆସିବ। ସତ୍ୟଯୁଗରେ ଯିଏ ରହିଛନ୍ତି, ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସିଏ ଯେଉଁ ସୂର୍ଯ୍ୟବଂଶରେ ଏବଂ ଚନ୍ଦ୍ରବଂଶ ଯେଉଁ ରହିଛନ୍ତି ତାଙ୍କର ସବୁ ସନ୍ତାନମାନେ ସେମାନେ ସବୁ ରହିଛନ୍ତି, ସେଠି ତପସ୍ୟା କରୁଛନ୍ତି। କଳାପ ଗ୍ରାମ ଗୋଟେ ରହିଛି, କଳାପ ଗ୍ରାମରେ ସେମାନେ ତପସ୍ୟା କରୁଛନ୍ତି। ତେଣୁ ଇଏ କଳିଯୁଗ ଶେଷ ହେଲା ପରେ ସେମାନଙ୍କ ଠାରୁ ପୁଣି ସୂର୍ଯ୍ୟବଂଶ ଏବଂ ଚନ୍ଦ୍ରବଂଶ ଆରମ୍ଭ, ସତ୍ୟଯୁଗ ଆରମ୍ଭ ହେବ। ଏହିସବୁ ଘଟଣା ବର୍ଣ୍ଣନା କରାଯାଇଛି। ତାପରେ ଅଷ୍ଟମ ମନୁଙ୍କ ସମୟରେ କିଏ କିଏ କ'ଣ ମନୁ ହେବେ, ଇଏ ମନୁ ହେବେ କିଏ, ଅଷ୍ଟମ ମନୁଙ୍କ ସମୟରେ ଇନ୍ଦ୍ର କିଏ ହେବେ, ବଳି ମହାରାଜ ହେବେ, ସେ ରହିଛନ୍ତି ସୁତଳ ଲୋକ ରହିଛନ୍ତି। କି ମନୁ ହେବେ, ଶାବନୀ ମନୁ ହେବେ, ଏବଂ ତାଙ୍କର ପୁତ୍ର କିଏ ହେବେ, ଦେବତାମାନେ କିଏ ହେବେ, ଇନ୍ଦ୍ର କିଏ ହେବେ, ସପ୍ତର୍ଷି କିଏ ହେବେ, ଏବଂ ସବୁକିଛି ଭଗବାନଙ୍କ ଅବତାର କିଏ ଆସିବେ, ସବୁ ବର୍ଣ୍ଣନା କରାଯାଇଛି। କୋଟି କୋଟି ବର୍ଷ ପରର ଘଟଣା ବର୍ଣ୍ଣନା କରାଯାଇଛି। ଭଗବାନ ଇଏ ହେଉଛି ଭଗବାନ, ଯିଏ ଶୁଣିଲେ ବିସ୍ମୟ ହେବ, କିନ୍ତୁ ଭଗବାନ ପାଇଁ କିଛି ବିସ୍ମୟ କଥା ନୁହଁ, ଭଗବାନ ପାଇଁ ଇଏ ବାହ୍ୟାତ୍କା ଖେଳ ଭଳି। ତେଣୁ ଯେତେବେଳେ ବ୍ରହ୍ମାସ୍ତ୍ର ସେ ମାରିଲେ ଶିବଜୀ, ଇଏ ମଧ୍ୟ ତାକୁ ପ୍ରତିହତ କଲେ ବ୍ରହ୍ମାସ୍ତ୍ର ଦ୍ୱାରା। ଏବଂ ସେହିଭଳି ଭାବେ ବାୟବ୍ୟସ୍ୟ ପାର୍ବତମ ବାୟୁ, ଯେତେବେଳେ ଭଗବାନ ସପ୍ତମ ବର୍ଷରେ ଏଇ ଘଟଣା ଲୀଳାଟି ହେଇଥିଲା, ଇନ୍ଦ୍ର ଯଜ୍ଞକୁ ବନ୍ଦ କରିଦେଇଥିଲେ, ଇନ୍ଦ୍ର ମଧ୍ୟ ସେହିଭଳି ଭାବେ ବାୟୁ ଛାଡ଼ିଥିଲା, ବାୟୁ ବାୟୁ ବର୍ଷା ଏଇଭଳି ଭାବରେ ଯେଉଁ ରହିଛି ବର୍ଷ ମାରୁତାତ୍ ବୈଦ୍ୟୁତା ନଳା, ଭଗବାନ ରକ୍ଷା କରିଥିଲେ। ସେଗୁଡ଼ି କ'ଣ ସେଇଟା 31 ଅଧ୍ୟାୟରେ ସବୁ ଗୀତ ଅଧ୍ୟାୟ 31 ଅଧ୍ୟାୟରେ ଯେଉଁ ବର୍ଣ୍ଣନା କରାଯାଇଛି କ'ଣ, ବିଷ ଜ୍ୱାଳା ପାୟ ବ୍ୟାଲ ରାକ୍ଷସ ବର୍ଷ ମାରୁତାତ୍ ବୈଦ୍ୟୁତା ନଳାତ୍ ବିଷମୟାତ୍ମଜାତ୍ ବିଶ୍ୱତୋ ଭୟାତ୍ ଋଷଭତେ ଭୟଂ ରକ୍ଷିତା ମୋହ। ବିଷଜ୍ୱାଳା ପାୟା କିଭଳି ଭାବରେ, ଅନ୍ୟବେଳେ ଯେତେବେଳେ ଡେଞ୍ଜର କିଛି ନଥିବ, କିଛି ଅସୁବିଧା ନଥିବ, ସେମାନେ କୃଷ୍ଣଙ୍କୁ କହିବେ ଚୋର ବୋଲି, କିନ୍ତୁ ଯେତେବେଳେ ବିପଦ ଆସିଗଲା ସେତେବେଳେ କହିବେ ପ୍ରଭୁ ରକ୍ଷା କର, ପ୍ରଭୁ ରକ୍ଷା କର, ଇଏ ହେଉଛି ବୃନ୍ଦାବନ ଭାବ। ତେଣୁ ଯେତେବେଳେ ଭଗବାନ ରାସଲୀଳାରୁ ଅନ୍ତର୍ଧ୍ୟାନ ହୋଇଯାଇଥିଲେ, ଗୋପୀମାନେ ଯେଉଁ ସଙ୍ଗୀତ ଗାନ କରିଥିଲେ ଦଶମ ସ୍କନ୍ଧ 31 ଅଧ୍ୟାୟରେ ଗୋପୀ ଗୀତି, ସେଥିରେ ଏଇଟା ରହିଛି। ସିଏ କହୁଛନ୍ତି ବିଷ ଜ୍ୱାଳା ପାୟା, ଯେ କାଳୀୟ ହ୍ରଦକୁ ବିଷ ଜଳରେ ପରିଣତ ହୋଇଯାଇଥିଲା, କିନ୍ତୁ ଭଗବାନ ତାକୁ ମମୃତ କରିଦେଲେ। ବିଷ ଜ୍ୱାଳା ପାୟାତ୍ ଭ୍ୟାଲ ରାକ୍ଷସାତ୍, ଏ ଭ୍ୟାଲ ରାକ୍ଷସାତ୍ କହିଲେ ଏଇ ଯେଉଁ ରହିଛି ଅଜଗର ବା ଏଇ ଯେଉଁ ରହିଛି ଅଘାସୁର, ଗୋଟେ ଅଜଗର ରୂପରେ ଆସିଥିଲା, ସମୁଦ୍ର ହତ୍ୟା କରିଦେଇଥାନ୍ତା। ଯେତେ ସାଙ୍ଗ ବାଳକମାନେ ତ ଗୋଟିଏ କିଲୋମିଟର ଧରିକିରି ଗୋଟେ ଲଗେଇଥିଲା, ଜୁହାକୁ ଖୋଲିକି ରଖିଥିଲା, ତଳ ଓଠକୁ ରହିଥିଲା, ତଳେ ଉର୍ଦ୍ଧ ପୃଥିବୀ ଭିତରେ ରହିଛି, ପୃଥିବୀ ପାଖରେ ରହିଛି, ଉପର ଓଠ ସ୍ୱର୍ଗକୁ ଛୁଉଁଛି, ବାଦରକୁ ଛୁଉଁଛି, ଅଧର ଓଷ୍ଠାତ୍ ଏସବୁ ରହିଛି, ଜଳଧର ଜଳଧରଷ୍ଠାତ୍ ଜଳଧର କହିଲେ ବାଦଲ, ବାଦଲକୁ ଲାଗୁଥିଲା ତାର ଉପର ଓଷ୍ଠ। ଏଇଭଳି ଭାବରେ ଦଶମ ସ୍କନ୍ଧ 12 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, କିଭଳି ଭାବରେ ସେମାନେ ସବୁ ହତ୍ୟା କରି ସବୁ ପଶିଯାଇଥିଲେ, ବଚ୍ଛାମାନେ ସଖାମାନେ ସବୁ ପଶିଯାଇଥିଲେ, ଭଗବାନ ଆଶ୍ଚର୍ଯ୍ୟ ହୋଇଗଲେ। ଏଇଠି ଭଗବାନ ବିସ୍ମିତ ହୋଇଛି ବର୍ଣ୍ଣନା କରାଯାଇଛି, ଏଇଠି ଭଗବାନ ବିସ୍ମିତ ହୋଇଛନ୍ତି, କାରଣ ଭଗବାନ ଚାହୁଁନଥିଲେ ଏମାନେ ତା ପାଟି ଭିତରେ ପ୍ରବେଶ କରନ୍ତୁ। ଏଇଠିକୁ ଆଚାର୍ଯ୍ୟମାନେ ବହୁତ ଟୀକା କହିଛନ୍ତି ସବୁ ସେ କଥା ରହିଛି। ତେଣୁ ସିଏ ତାଙ୍କୁ ପାଟି ଭିତରେ ପଶିଲେ ବି ତାଙ୍କୁ ହତ୍ୟା କରୁନଥିଲା, କାରଣ ସେ ଜଗିଥିଲା କେତେବେଳେ କୃଷ୍ଣ ଆସିବେ, କୃଷ୍ଣ ଆସିଲେ ଏକାଥରେ ପାଟି ବନ୍ଦ କରିବ। ये अघासुर तार भाई होची बकासुर एवं भौणी होची बकी पुतना ये दुज को भगवान हत्या करसंदी तेणु ताको उद्धार करसंदी से जानी नाही से भावसी मु मध्ये आंको हत्या करले बदला नेबी से मृत्युर बदला नेबी एई बळी भाव रहिसला तेणु भगवान न चाहिले मध्ये एमान से पसिगले ए लीलाटा बहुत तात्पर्य रहिची तेणु एभली भाव में भगवान जब प्रवेश कले से थोड़े पाटी बंद करदेला से ही समय वर्णना कर दशम स्कंद बार अध्याय से ही समय देवता मैंने हाहाकार करिया आरंभ कले से भावे भगवान मृत्युवरण करे ये भाव हाहाकार करवा कंसर अनुचर मैंने हा हा हाई हसवाक आरंभ कले ए कंस सांगे सांगे खबर पाईला एभली भाव में सब थे ଆନନ୍ଦରେ ନୃତ୍ୟ କରିବାକୁ ବସିଲେ ଏଭଳି ଭାବେ ଚାଲିଛି କିନ୍ତୁ ଭଗବାନ ପଶିକିରି ତା ଭିତରେ ପଶିକିରି ଏମାନେ ସେ ମୃତ୍ୟୁବରଣ କରିଥିଲେ ଭଗବାନ ପଶିକିରି ତାର କ'ଣ ତାର ଯେଉଁ ଶରୀରକୁ ଭେଦ କରିକିରି ଭଗବାନ ବାହାରିଲେ ବିରାଟ ବଡ଼ ଶବ୍ଦ ହେଲା ଏତେ ଶବ୍ଦ ହେଲା ଯେ ଶବ୍ଦଟିକି ଯାଇ ବ୍ରହ୍ମ ଲୋକରେ ପଡ଼ି ପ୍ରବେଶ କଲା ଦେବତାମାନେ ସେ ଦେଖୁଛନ୍ତି ଏ ଲୀଳାକୁ ଏବଂ ବ୍ରହ୍ମା ଶୁଣୁଛନ୍ତି ଏତେ ବଡ଼ ଶବ୍ଦ କ'ଣ ହେଲା ଭୌତିକ ଜଗତ ଧ୍ୱଂସ ସମ୍ମତ ହେଇନାହିଁ ସେ ଆସି ପହଞ୍ଚିଗଲେ ଏଇ ପହଞ୍ଚିଗଲା ବେଳକୁ ଦେବତାମାନେ ଯାଉଛନ୍ତି ତାଙ୍କ ଲୋକକୁ ଏଭଳି ବର୍ଣ୍ଣା କରେ ତେଣୁ ବ୍ରହ୍ମା ଆସ ଦେଖିବେ କ'ଣ ବର୍ତ୍ତମାନ ଆଉ ଚାଲିଛି ଦେଖିବା କ'ଣ ହେଇଛି ଅଘାସୁରକୁ ଯେଉଁ ହତ୍ୟା କରିଦେଲେ ଭଗବାନ ତାଙ୍କୁ ଉଦ୍ଧାର କରିଦେଲେ ତାଙ୍କୁ କ'ଣ ପ୍ରଦାନ କଲେ ଭଗବାନ ତାଙ୍କୁ ତାଙ୍କର ମୁକ୍ତି ଯେଉଁ ପ୍ରଦାନ କଲେ ଏଇଟାକୁ ଦେଖିକି ବ୍ରହ୍ମାଙ୍କର କ୍ରୋଧ ଆସିଲା ଇଏ ବିରାଟ ଅଘର ପାପ ମୂର୍ତ୍ତି ସିଏ ପାପ ମୂର୍ତ୍ତି ସିଏ ତାକୁ ଭଗବାନ ଏଭଳି ଭାବରେ ମୁକ୍ତି ପ୍ରଦାନ କଲେ ଦେଖିକି ବ୍ରହ୍ମାଙ୍କର କ୍ରୋଧ ଆସିଗଲା ଏଇଟା ବର୍ଣ୍ଣନା କରାଯାଇଛି ତେଣୁ ଭଗବାନ ଦେଖିବା କ'ଣ ହେଉଛି ଭଗବାନ କ'ଣ ସବୁ ଲୀଳା କରୁଛନ୍ତି ଭଗବାନ ଯେଉଁ ସେହି ସମୟରେ ଯେଉଁ ଯାଇକିରି ପିକନିକ୍ କଲେ ଯେଉଁ ଖାଦ୍ୟ ଫାଦ୍ୟ ସବୁ ଧରିକି ବସିଲେ ଭଗବାନ କେବଳ ତାଙ୍କ ପାଖରେ ଈକ୍ଷଣ କରିଦେଲେ ଈକ୍ଷଣ ମାତ୍ରକେ ସେମାନେ ସବୁ ମୃତ୍ୟୁ ବ୍ୟକ୍ତିମାନେ ସବୁ ମୃତ୍ୟୁ ଜୀବନ ଧାରଣ କଲେ ବତ୍ସାଶ୍ର ବତ୍ସାମାନେ ସବୁ ମଧ୍ୟ ଜୀବନ ଧାରଣ କଲେ ସବୁ ମୃତ୍ୟୁବରଣ କରିଯାଇଥିଲେ ତା ଭିତରେ ଅଜଗର ଭିତରେ ଏହିଭଳି ଭାବରେ ହେଇକିରି ତାପରେ ଭଗବାନଙ୍କର ବ୍ରଣଭୋଜି ଚାଲିଲା ଯେଉଁ ନଦୀ ତଠାରେ ବହୁତ ଆ ପୂର୍ବରୁ ଆମେ ବର୍ଣ୍ଣନା କରିଛି ସେଇଟା ଦଶମ ସ୍କନ୍ଧ ବାର ଅଧ୍ୟାୟ କଥା କିନ୍ତୁ ସୁନ୍ଦର ଲୀଳା ଚାଲିଛି ସେଇଟା ତେଣୁ ଇଏ ଦେଖିକିରି ବ୍ରହ୍ମା କହିଲେ ଇଏ ପ୍ରତି ଭଗବାନ ନୁହନ୍ତି ଭାବିକିରି ସେ ଚୋରି କରିବା ପାଇଁ ଆରମ୍ଭ କଲେ ଏହି ଘଟଣା ସବୁ ରହିଛି ତେଣୁ ଏଇ କଥା ଏଠି ଗୋପୀମାନେ କହୁଛନ୍ତି ବ୍ୟାଲ ରାକ୍ଷା ସାର୍ ଭର୍ଷ ମାରୁ ତାତ୍ ମାରୁତ ପବନ ଏଠି ପବନ ଅସ୍ତ୍ର ଛାଡ଼ିଥିଲେ ମାରୁତ ଇନ୍ଦ୍ର କହିଥିଲେ ମାରୁତଙ୍କୁ ତାଙ୍କର ଭାଇ ସେମାନେ ଅଣଚାଶ ଭାଇ ଏମାନେ ଏଇ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା ପଞ୍ଚମ ପନ୍ଦର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ମାରୁତଙ୍କର ଜନ୍ମ ହେଇଥିଲା ଏସବୁ ଘଟଣା ରହିଛି ତେଣୁ ଏଇଭଳି ଭାବରେ ଯେତେବେଳେ ବର୍ଷ ମାରୁତା ଇନ୍ଦ୍ର ତାଙ୍କୁ ପ୍ରବଳ ବୃଷ୍ଟି କରୁଛନ୍ତି ଯେଉଁ ପ୍ରଳୟ ସମୟରେ ଯେଉଁ ବୃଷ୍ଟି ସାମ୍ବର୍ତ୍ତକ ମେଘ ଇତ୍ୟାଦି ଏଇ ମାଧ୍ୟମରେ ସବୁ ବୃଷ୍ଟି କରୁଛନ୍ତି ପ୍ରଳୟ କରିଦେବା ପାଇଁ ବୃନ୍ଦାବନକୁ ନଷ୍ଟ କରିଦେବେ ଏଇଭଳି ଭାବରେ ଘଟଣା ଏବଂ ସେହିଭଳି ଭାବରେ ପଞ୍ଚାଶ ପବନ ମଧ୍ୟ ଆସୁଥିଲେ ବାୟୁ ଅସ୍ତ୍ର ଯେଉଁ ବର୍ତ୍ତମାନ ଶିବଜୀ ଛାଡ଼ିଛନ୍ତି ସେହିଭଳି ଭାବରେ ଇନ୍ଦ୍ର ମଧ୍ୟ ଛାଡ଼ିଥିଲେ କିନ୍ତୁ ଭଗବାନ ଏଇ ଧାରଣ କଲେ ଗୋବର୍ଦ୍ଧନକୁ ଧାରଣ କଲେ ପର୍ବତକୁ ଧାରଣ କରିକି ସେ ବାୟୁ ଅସ୍ତ୍ରକୁ ପରାହତ କରିଥିଲେ ଏ ଯେତେବେଳେ ସପ୍ତମ ବର୍ଷର କଥା ପ୍ରକୃତରେ ଅଷ୍ଟମ ବୟସ ହେଇଯାଇଥିଲା ତାଙ୍କୁ ତେଣୁ ଏଇଟାକୁ ଗୋପୀମାନେ କହୁଛନ୍ତି ବର୍ଷ ମାରୁତାତ୍ ବୈଦୁତା ନଳାତ୍ ବଜ୍ର ସବୁ ଛାଡ଼ୁଥିଲେ ଇନ୍ଦ୍ର ସମସ୍ତଙ୍କୁ ହତ୍ୟା କରିଦେବା ପାଇଁ କିନ୍ତୁ ଭଗବାନ ରକ୍ଷା କଲେ ଏ ଚାରୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭାଗବତ ଦଶମ ସ୍କନ୍ଧ ଚବିଶ ପଚିଶ ଛବିଶ ସତେଇଶ ଏ ଚାରୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏ ଲୀଳାଟି ଭଗବାନଙ୍କର ଗୋବର୍ଦ୍ଧନ ଧାରଣ ଲୀଳା ଆମେ ସବୁ ବର୍ଣ୍ଣନା କରିଥିଲେ ମଧ୍ୟ ଭାଗବତକୁ ସପ୍ତାହ ବି କରିଥିଲି ତା ଉପରେ ତେଣୁ ଏହିଭଳି ଭାବରେ ଗୋପୀମାନଙ୍କ ବୃଷ ମୟାତ୍ମଜାତ ବୃଷ ଯେଉଁ ଅରିଷ୍ଠାସୁର ଆସିଥିଲା ତାକୁ ମଧ୍ୟ ଭଗବାନ ଗୋପବାଳକମାନଙ୍କୁ ରକ୍ଷା କରିଥିଲେ ଗୋପବାସୀମାନଙ୍କୁ ରକ୍ଷା କରିଥିଲେ ଅରିଷ୍ଠାସୁରକୁ ଏବଂ ମୟାତ୍ମଜାତ ମୟାତ୍ମଜାତ କହିଲେ ଅନ୍ତିମ ଲୀଳା ଯେଉଁ ହେଇଥିଲା ମୟର ପୁତ୍ର ଏ ଯେଉଁ ରହିଛନ୍ତି କ'ଣ ତାଙ୍କ ନାଁ ସେ ଅନ୍ତିମରେ ସେ ଲୀଳାଟି ବର୍ଣ୍ଣନା କରାଯାଏ ଦଶମ ସ୍କନ୍ଧରେ ତାପରେ ଭଗବାନ ଗଲେ ମଥୁରାକୁ ଗଲେ ବିଶ୍ୱତ ଭୟା ଏଇଭଳି ଭାବରେ ଅନେକ ଭୟରୁ ଭଗବାନ ତାଙ୍କୁ ରକ୍ଷା କରିଛନ୍ତି ଋଷଭ ତେ ଭୟଂ ରକ୍ଷିତ ମୁହୁ ଆମମାନଙ୍କୁ ହେ ଶ୍ରେଷ୍ଠ ଆମ ଯଦୁମାନଙ୍କ ଶ୍ରେଷ୍ଠ ଋଷଭ ତେ ନାଥ ରକ୍ଷିତ ଆମମାନଙ୍କୁ ରକ୍ଷା କରିଥିଲେ ତେଣୁ ଆଜି ଯେତେବେଳେ ଶିବଜୀ ଛାଡ଼ୁଛନ୍ତି ବ୍ରହ୍ମାସ୍ତ୍ର, ଯେତେବେଳେ ଫେଲ୍ ମାରିଗଲା, ସେତେବେଳେ ବାୟୁ ଅସ୍ତ୍ରକୁ ଛାଡ଼ୁଛନ୍ତି। ଏ ଗୋଟିଏ ପରେ ଗୋଟିଏ ତାହାର ରହିଛି ବର୍ଣ୍ଣନା କରାଯାଇଛି। ସନାତନ ଗୋସ୍ୱାମୀ କହିଛନ୍ତି ଏ ଗୋଟିଏ ପରେ ଗୋଟିଏ କ'ଣ, ଏଇଟା ହେଉଛି ଦୂରସ୍ଥ ଘାତିନି ଶ୍ରେଷ୍ଠମ, ଗୋଟିଏ ପରେ ଗୋଟିଏ ଶ୍ରେଷ୍ଠ ଏଇଭଳି ଭାବରେ ରହିଛି। ଏଇଟା ବର୍ଣ୍ଣନା କରାଯାଇଛି ତ, ଅସ୍ୟାଧୀନା ଯଥୋତ୍ତରଂ ଦୂରସ୍ଥଂ ଘାତନେ ଶ୍ରେଷ୍ଠ, ଦୂରରୁ ଏଇଟା ଘାତନ କରିବା ପାଇଁ ଶ୍ରେଷ୍ଠ, ସେଇ ଅନୁସାରେ ତା ଉପରେ ତା ଉପରେ ସବୁ ବର୍ଣ୍ଣନା କରାଯାଇଛି। ଇଏ ବ୍ରହ୍ମାସ୍ତ୍ର, ସେ ବ୍ରହ୍ମାସ୍ତ୍ର ଛାଡ଼ିଲେ ବ୍ରହ୍ମାସ୍ତ୍ର ଫେଲ୍ ହେଇଗଲା, ତାପରେ ବାୟୁ ଅସ୍ତ୍ରକୁ ଛାଡ଼ିଲେ, ବ୍ରହ୍ମାସ୍ତ୍ର ଫେଲ୍ ହେଲା ବାୟୁ ଅସ୍ତ୍ରକୁ ଛାଡ଼ିଲେ। ଆମେ ପ୍ରଥମେ ଏକାଥରିକ ସବୁଯାକ ଲାଷ୍ଟ ଜିନିଷ ଛାଡ଼ିବାନି, ପ୍ରଥମେ ଆମର ଯେତିକି ସାଧାରଣ ଆରମ୍ଭ କରିବା, ତାପରେ 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 କରି ଛାଡ଼ିବା। ତେଣୁ ଏଇଟା ସେଭଳି ଭାବରେ ଶିବ ଛାଡ଼ିଲେ ବାୟୁବସ୍ତ୍ର, ବାୟୁବସ୍ତ୍ର ଯେତେବେଳେ ଛାଡ଼ିଲେ ଭଗବାନ ପାର୍ବତ, ପର୍ବତ ଅସ୍ତ୍ରକୁ ଛାଡ଼ିଲେ, ବାୟୁକୁ ସେ ଧ୍ୱଂସ କରିଦେଲା, ବାୟୁକୁ ଧ୍ୱଂସ କରିଦେଲା ବାୟୁବସ୍ତ୍ରକୁ। ତାପରେ ଆଗ୍ନେୟ ସେ ପାର୍ଜନ୍ୟମ, ଆଗ୍ନେୟ ଅଗ୍ନି ଅସ୍ତ୍ରକୁ ଛାଡ଼ିଲେ, ତେଣୁ ଅଗ୍ନି ଅସ୍ତ୍ରକୁ ଯେତେବେଳେ ଛାଡ଼ିଲେ ଭଗବାନ ଛାଡ଼ିଲେ ପାର୍ଜନ୍ୟ, ପାର୍ଜନ୍ୟ କହିଲେ ବର୍ଷା, ଯେଉଁ ଜଳ, ଅଗ୍ନିଟା ଜଳ ପଡ଼ିଲେ ଅଗ୍ନି ବୁଝିଛୁ, ଆଉ ବର୍ଣ୍ଣନା କରିଥିଲେ ଆଉ ପୂର୍ବରୁ ଜଷ୍ଟ ଯେଉଁ ଘଟଣାଟି ହେଇଥିଲା, ଏଇ ବାଣାସୁର, ବାଣାସୁର ଯେଉଁ ଆସି ଭାଗବତ ବର୍ଣ୍ଣନା କରାଯାଏ ନାହିଁ, ଏ ଅନ୍ୟ ହରିବଂଶ ଇତ୍ୟାଦି ବର୍ଣ୍ଣନା କରାଯାଇଛି। ଗରୁଡ଼ ପୁଷ୍ପ ଯେତେବେଳେ ଆସୁଛନ୍ତି, ସେ ଏ ଯେଉଁ ଶୋଣିତପୁର ପୂର୍ବରୁ ରାଜ୍ୟକୁ ଯିବା ପୂର୍ବରୁ ଚାରିଆଡ଼େ ଖାଲି ବାୟୁ ଆସିଗଲା, ତାଙ୍କ ପାଖକୁ ବାୟୁ ଆସିଗଲା। ତେଣୁ ଭଗବାନ ବଳରାମ କହୁଛନ୍ତି କ'ଣ ଏଇଭଳି ଭାବେ ବାୟୁ ସବୁ ଆସୁଛି, ଭଗବାନ ଜାଣିଛନ୍ତି। ତେଣୁ ଗରୁଡ଼ଙ୍କୁ ଇଙ୍ଗିତ କଲେ ବା ଇସାରା ଦେଲେ, ଗରୁଡ଼ କ'ଣ କଲେ ହଜାର ହଜାର ମୁଖରେ ସେସବୁ ଜଳ ଆଣିକରି ଗଙ୍ଗା ନଦୀରୁ ବା ଆକାଶରୁ, ଯେଉଁ ଗଙ୍ଗା ଆସରୁ ଜଳ ଆଣିକରି ସବୁ ଛାଡ଼ିଲେ, ଛାଡ଼ିଲେ ଯେତେବେଳେ ସେତେବେଳେ ସେସବୁ ଅଗ୍ନି ସବୁ ଲିଭିଗଲା, ଅଗ୍ନି ସବୁ ଲିଭିଗଲା, ତାପରେ ଭଗବାନ ପ୍ରବେଶ କରିଛନ୍ତି। ଏଇଟା ଭାଗବତ ବର୍ଣ୍ଣନା କରାଯାଏ ନାହିଁ, ଅନ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଯେତେବେଳେ ଆଗ୍ନେୟସ୍ତ୍ର ଆଣିଲେ, ଏ ପାର୍ଜନ ଅସ୍ତ୍ରକୁ ଛାଡ଼ିଲେ, ପାର୍ଜନ ଜଳ ଜଳ ବୃଷ୍ଟି ଦ୍ୱାରା ଅଗ୍ନି ଲିଭିଗଲା, କ'ଣ କରିବେ। ତାପରେ ନୈଜଂ ପାଶୁ ପ୍ରତ୍ୟଶ୍ଚ, ନୈଜଂ କହିଲେ ଭଗବାନ ନିଜର ଅସ୍ତ୍ର ଛାଡ଼ିଲେ, ପାଶୁପତ ଶିବଜୀଙ୍କର ପାଶୁପତ, ପାଶୁପତ ଅସ୍ତ୍ର ରହି, ଯେଉଁ ପାଶୁପତ ଅସ୍ତ୍ରକୁ ଶିବଜୀ ଦେଇଥିଲେ ଅର୍ଜୁନକୁ ଦେଇଥିଲେ ମହାଭାରତ ଯୁଦ୍ଧରେ। ଅର୍ଜୁନ ବହୁତ ପ୍ରକାର ଦୈବୀ ଅସ୍ତ୍ର ସବୁ ପ୍ରାପ୍ତ ହୋଇଥିଲେ, ବହୁତ ପ୍ରକାର ଦୈବୀ ଅସ୍ତ୍ର, କିନ୍ତୁ ସେସବୁ ଅସ୍ତ୍ରକୁ ସେ ବ୍ୟବହାର କରିନଥିଲେ ମହାଭାରତ ଯୁଦ୍ଧରେ, ସେ ଅସ୍ତ୍ରକୁ ସେ ବ୍ୟବହାର କରିନଥିଲେ, ସାଧାରଣ ଅସ୍ତ୍ର ସବୁ ବ୍ୟବହାର କରିଥିଲେ, ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ରହିଛି ପାଶୁପତ ଅସ୍ତ୍ର ଶିବଜୀ ଦେଇଥିଲେ, ଅର୍ଜୁନ ସବୁ ଦେବତାମାନଙ୍କଠାରୁ ତାଙ୍କର ସବୁ ଦିବ୍ୟ ଅସ୍ତ୍ର ସବୁ ପ୍ରାପ୍ତ ହୋଇଥିଲେ, ଏ ମହାଭାରତ ବର୍ଣ୍ଣନା କରାଯାଇଛି। ଶିବଜୀଙ୍କ ପାଖକୁ ଯେତେବେଳେ ଗଲେ, ଶିବଜୀଙ୍କ ପାଖ ପାଶୁପତ୍ର ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଉ କି ଶିବଜୀ ଗୋଟେ ବ୍ୟାଧ ବେଶରେ ଆସିଥିଲେ, ଏବଂ ଅର୍ଜୁନ ସେଠି ଗୋଟେ ଶିକାର କରିଥିଲେ, ଏ ଗୋଟେ କ'ଣ ବାରହା ଶିକାର ହୋଇଥିଲା, ଦୁଇ ଜଣ ଯାକ ସ୍ୱର ମାରିଲା, ବାଜିଲା ତା ଦେହରେ ସ୍ୱରରେ ବାଜିଲା, ସେ ମୃତ୍ୟୁବରଣ କଲା। ତେଣୁ ଅର୍ଜୁନ କହିଲେ ଇଏ ମୋର ଶିକାର ବୋଲି କହିଲେ, ଶିବଜୀ ଗୋଟେ ବ୍ୟାଧ ରୂପରେ ଆସି କହିଲେ ଇଏ ମୋର ଶିକାର, ଏଇଭଳି ଭାବରେ ତାଙ୍କ ଭିତରେ ଫାଇଟିଙ୍ଗ ଆରମ୍ଭ ହେଲା। ଶିବଜୀ ଏବଂ ଅର୍ଜୁନ ଏଇଭଳି ଭାବରେ ଯୁଦ୍ଧ କଲେ, ତେଣୁ ଶିବଜୀ ଖୁସି ହେଇଗଲେ, ତାଙ୍କ ଉପରେ ଖୁସି ହେଇକରି ତାଙ୍କର ତାଙ୍କର ସ୍ୱରୂପକୁ ଦେଖେଇଲେ ତାଙ୍କୁ, ଏବଂ ପାଶୁପତ୍ର ଅସ୍ତ୍ର ପ୍ରଦାନ କରିଥିଲେ। ଏ ପାଶୁପତ୍ର ଅସ୍ତ୍ର ସବୁଠାରୁ ଶ୍ରେଷ୍ଠ ଅସ୍ତ୍ର ଶିବଜୀଙ୍କର, ତେଣୁ ଲାଷ୍ଟକୁ ସେ ପାଶୁପତ୍ର ଅସ୍ତ୍ର ଛାଡ଼ିଲେ, ପାଶୁପତ୍ର ଅସ୍ତ୍ର ଛାଡ଼ିଲେ ନା ଭଗବାନ ନାରାୟଣ ଅସ୍ତ୍ର ଛାଡ଼ିଲେ, ନୈଜଂ କହି ନୈଜଂ କହିଲେ ଆଚାର୍ଯ୍ୟମାନେ କହିଛନ୍ତି ନାରାୟଣ ଅସ୍ତ୍ର, ନାରାୟଣ ସେ ନାରାୟଣ ଅସ୍ତ୍ର ଛାଡ଼ିଲେ, କିନ୍ତୁ ଭଗବାନ ଇଏ ଯେଉଁ ସୁଦର୍ଶନ ବ୍ୟବହାର କରିନାହାନ୍ତି, ଏଥିରୁ ଯାହା ଜଣାପଡ଼ିଲା, ଆଚାର୍ଯ୍ୟମାନେ ମୋତେ କହିଛନ୍ତି ସେଇଟା ସୁଦର୍ଶନ ବ୍ୟବହାର କରିନା, କାରଣ ସୁଦର୍ଶନ ବ୍ୟବହାର କଲେ ସମସ୍ତଙ୍କୁ କାଟିଦେବ, ତାହାର କହିଥିଲେ ନା ସର୍ବାସ୍ତ୍ର ଘାତିନ ବିପ୍ରାୟ, ସବୁ ଅସ୍ତ୍ରକୁ ସେ ନଷ୍ଟ କରିଦେବ ସୁଦର୍ଶନ ଚକ୍ର। ତେଣୁ ପାଶୁପତ୍ର ଯେତେବେଳେ ଅସ୍ତ୍ର ଛାଡ଼ିଲେ ପାଶୁପତ୍ର ଶିବଜୀ, ସେତେବେଳେ ଭଗବାନ ନୈଜଂ କହିଲେ ନାରାୟଣ ଅସ୍ତ୍ର ଛାଡ଼ିଲେ, ନାରାୟଣ ଅସ୍ତ୍ର ପାଶୁପତ୍ର ଅସ୍ତ୍ରକୁ ବିଫଳ କରିଦେଲା। ଏଇଭଳି ଭାବରେ ଶିବଜୀ ତା ପରଶ୍ଳୋକରେ ବର୍ଣ୍ଣନା କରାଯାଇଛି, ଭଗବାନ କ'ଣ କଲେ ଶିବଙ୍କୁ ମୋହ କରିଦେଲେ, ଶିବଙ୍କୁ ଏଭଳି ଭାବରେ ବାଣ ଛାଡ଼ିଲେ ଯେଉଁଥିରେ ଶିବଜୀ ହାଇ ମାରିବା ପାଇଁ ଆରମ୍ଭ କଲେ, ଜମ୍ଭାଇ ଆସିଲା ତାଙ୍କର, ଜମ୍ଭାଇ
ଆମେ କହିଲେ ହାଇ ମାରିବା ନିଦ ଆସିଗଲା ତାଙ୍କର ନିଦ ଆସିଗଲା, ତେଣୁ ସେ ଶୋଇପଡ଼ିଲେ ଆଉ ରହିପାରିଲେ ନାହିଁ। ଆମର ଯେଉଁ ରହିଛି ତମ ଗୁଣର ପ୍ରାଧାନ୍ୟ ହେଲେ ଏଭଳି ଭାବରେ ନିଦ ଆସିଯିବ। ଏଇପାଇଁ ପାଇଁ ବହୁତ ଦେଖିବା ବହୁତ ଦୁର୍ଘଟଣା ମଧ୍ୟ ହୁଏ, ଭୋର ଭୋର ସବୁ ଗାଡ଼ି ଚଲାଉଥିବେ ନିଦ ଆସିଯିବ, ବନ୍ଦ କରିପାରିବେ ନାହିଁ, ତେଣୁ ଆଖି ପଡ଼ିଗଲା, ଆଖି ପଡ଼ିଗଲା ମାନେ ଗାଡ଼ି ପଶିଗଲା କୁଆଡ଼େ ଯାଇ ପଡ଼ିଯିବ, ଏଇଭଳି ଭାବରେ କଥା ରହିଛି। ତମ ଗୁଣ, ତମ ଗୁଣରୁ ଆମ ନିଦ୍ରା ଆସୁଛି, ତମ ଗୁଣ ଆମେ କହିଛୁ ଭଗବତ ଗୀତା 13:14 ଅଧ୍ୟାୟରେ କୁହାଯାଇଛି ନା, ରଜସ୍ତମ ସ୍ଥାୟୀ ହୁଏ ତମ ଭବତୀ ଭାରତ, ରଜ ଏବଂ ସତ୍ୟଗୁଣକୁ ଦମନ କରିକି ତମ ଗୁଣର ପ୍ରାଧାନ୍ୟ ଆସେ। ଏ ତିନି ଗୁଣର କାର୍ଯ୍ୟ ଚାଲିଛି ଏ ଭୌତିକ ଜଗତରେ, ତେଣୁ ତମ ଗୁଣର ଯେତେବେଳେ ପ୍ରାଧାନ୍ୟ ଆସିଯିବ ଆମେ ସେ ନିଦ୍ରୁ କଣ୍ଟ୍ରୋଲ କରିପାରିବା ନାହିଁ, କଣ୍ଟ୍ରୋଲ କରିପାରିବ ନା, ଆଖି ପଡ଼ିଯିବ। ତେଣୁ ଏଇସବୁ ଭାବରେ ଭଗବାନ ସେଇଭଳି ଭାବରେ ଗୋଟେ ଅସ୍ତ୍ର ମାରିଲେ ଯେଉଁଥିପାଇଁ ତାଙ୍କର ଆଖି ପଡ଼ିଗଲା ଆଉ ରହିପାରିଲେ ନାହିଁ, ହାଇ ମାରିବା ପାଇଁ ଆରମ୍ଭ କଲେ, ଆଉ ପର୍ସ ବର୍ଣ୍ଣନା କରାଯିବ। ତେଣୁ ଏଇଭଳି ଭାବରେ ଏଇ ସୁଯୋଗରେ ଭଗବାନ ଯାଇକରି କ'ଣ ବାଣକୁ ହତ୍ୟା, ବାଣକୁ ହତ୍ୟା କରିବା ପାଇଁ ଚାହିଁବେନି, କାରଣ ଭଗବାନ ଦେଇଛନ୍ତି ପ୍ରତିଶ୍ରୁତି, 21 ଜନ୍ମ 21 ପୁରୁଷ ଧରିକିରି ପ୍ରହ୍ଲାଦଙ୍କର କେହି ଭଗବାନ ରକ୍ଷା କରିବେ। 30 ସପ୍ତ ବି ପିତା ପୁତ ପିତୃ ବି ସହତେ ନଗ ଯତ ସାଧୁଷ କୁଳେ ଯାହାତ ଭଗବାନ ବି କୁଳେ ପାବନ। 21 ଜନ୍ମ 21 ପୁରୁଷ ଧରିକିରି ତାଙ୍କୁ ରକ୍ଷା କରିବେ ଭଗବାନ, ପବିତ୍ର ହୋଇଯିବେ। ତେଣୁ ଯେଉଁ 1000 ହାତ ପ୍ରାପ୍ତ ହୋଇଥିଲେ ଶିବଜୀ ତାଙ୍କୁ ଦେଇଥିଲେ 1000 ହାତ, ଇଏ ସବୁ 4 ହାତ ରଖିକି ଆଉ ସବୁ କାଟିଦେବେ, 996 ହାତକୁ କାଟିଦେବେ ଭଗବାନ, ଏ ବର୍ଣ୍ଣନା କରିବେ। ତାପରେ ଶିବଜୀ ଆସି ପ୍ରାର୍ଥନା କରିବେ ପ୍ରଭୁ ଆକୁ ରକ୍ଷା କରନ୍ତୁ, ଏସବୁ କଥା ବର୍ଣ୍ଣନା କରାଯିବ। କିନ୍ତୁ ଆମର ସମୟ ହେଇଗଲା, ଏଇଠି ଆଚାର୍ଯ୍ୟ ଶ୍ଳୋକରେ କହିଛନ୍ତି ସେ କଥା, ଯେଉଁ ଗୋଟେ ପରେ ଗୋଟେ ଯେଉଁ ବର୍ଣ୍ଣନା କରାଯାଇଛି, ଯଥୋତ୍ତରଂ ଶ୍ରେଷ୍ଠମ୍, ଗୋଟେ ପରେ ଗୋଟେ ଶ୍ରେଷ୍ଠ ଅସ୍ତ୍ର ଛାଡ଼ୁଛନ୍ତି, ତେଣୁ ଇଏ ମଧ୍ୟ ଭଗବାନଙ୍କ ପାଇଁ କ'ଣ ଅଛି, ଯେଉଁ ଅସ୍ତ୍ର ଛାଡ଼ୁଛନ୍ତି ସେ ତାକୁ କାଟି ଅବିସ୍ମିତମ୍, ଭଗବାନ କୌଣସି ବିଷୟ ନାହିଁ, ଭଗବାନ ସବୁ ଜାଣନ୍ତି କ'ଣ ହେବ କ'ଣ ନାହିଁ ସବୁ ଜାଣନ୍ତି। ଭଗବତ ଗୀତାରେ କହିଲେ ନା କ'ଣ, ବେଦାହମ ସମିତି ତାନି ବର୍ତ୍ତମାନ ଚାର୍ଜୁନ ଭବିଷ୍ୟଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ, ଭଗବାନ ସବୁ ଜାଣନ୍ତି କ'ଣ ହେବ, ଅତୀତରେ କ'ଣ ହେଇଛି, ବର୍ତ୍ତମାନ କ'ଣ ହେବ, ବର୍ତ୍ତମାନ କ'ଣ ହେଉଛି, ଭବିଷ୍ୟତରେ କ'ଣ ହେବ, ସବୁ ଜାଣନ୍ତି ଭଗବାନ, ଆମେ ସେଇଟା ଚିନ୍ତା କରିପାରିବା ନାହିଁ। ତେଣୁ ଶିବଜୀ ଅବିସ୍ମିତ ଗତ ଶ୍ଳୋକରେ ଯେଉଁ କୁହାଯାଇଥିଲା ଅବିସ୍ମିତ, କୌଣସି ବିସ୍ମୟ ନାହିଁ ତାଙ୍କର, ଭଗବାନ ସେ କାର୍ଯ୍ୟ କରୁଛନ୍ତି, ଭଗବାନ ଲୀଳା, ଆମେ ଶୁଣିଲେ ବିସ୍ମୟ ହେଇଯିବା, ବର୍ତ୍ତମାନ ଶୁଣିଲେ ବିସ୍ମୟ ହେଇଯିବ, ଏଭଳି ଘଟଣା ଭଗବାନଙ୍କ ଏଭଳି ଶକ୍ତି ରହିଛି। ତେଣୁ 2 ମିନିଟ୍ ଆମେ ଭଗବାନ ନାମ କୀର୍ତ୍ତନ କରି ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ।